जय बिहारी जय राधा माधव कुंज बिहारी गोपी जन बल्लभ गिरिवर धारी जय गोपी जन बल्लभ गिरिवर जय गोपी जन बल्लभ गिरिवर धारी जय गोपी जन बल्लभ जय राधा माधव कुंज बिहारी जय राधा माधव कुंज यशोदानंदन ब्रज जन रंजन यशोदानंदन यशोदानंदन ब्रज जन रंजन यशोदानंदन जमुना तीर बनचारी जमुना तीर बनचारी जय राधा माधव कुंज बिहारी जय राधा माधव हरे कृष्णा 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 हरे 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 राम 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 हरे 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 कृष्णा हरे कृष्णा हरे कृष्णा 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 हरे 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 राम 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 हरे हरे
हरे
आचार्य अष्टोत्तर सदस्य श्रीमद गौरविंद गोस्वामी श्री गुरु महाराज की जंग विष्णुपाद परमहंस प्रवाज आचार्य अष्टोत्तर सदस्य श्रीमद अभय चरणारविंद भक्ति वेदांत स्वामी श्री प्रभुपाद जी महाराज की जय आनंद कोटि वैष्णव वृंद की जय गौर निताय कृष्ण बलराम जगन्नाथ बलदेव सुभद्रा महारानी राधा गोपीनाथ जी की जय संवेद वैष्णव भक्त वृंद की जय ग्रंथराज श्रीमद भागवतम की निताय गौर प्रेमानंदे ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम दशम स्कंदर नवम अध्याय गतकाली श्रवण करुथिले जे दाम बंधन लीलारे सुखदेव गोस्वामी किभली अष्टम अध्याय प्रश्न को नहीं ही प्रवचन आरंभ करते विशेषकर आम सबकि गत काली आलोचना करें जे जे साधक किभली जीवन में कृष्ण प्रेम कृष्ण भक्ति बा कृष्ण को बांधिबो तापाई जशोदा माता जे साधकर अभिनय करिसंती एवं भगवान श्रीकृष्ण निजे स्वयं आश्रय विग्रह जे प्रेमर अभिनय ही करिसंती। तबे गत काली आम शुणुले एकदा गृहदासी दासीसु जशोदानंदगीहीनि कर्मांतर निजुक्तासु निर्ममंथ स्वयं दधि किभली जशोदामा दीपावली उत्सव से दिन दीपावली ही एवं इंद्र जाग करने पूर्व दिन उपनंद नंद महाराज सहित समस्त दास दासी मान को पठे एवं ब्रजर अर्धार्थिक लोक ही पल गोपुर आपण मैंने सब समय मन रखिए गोपुर जो मैंने केवल घर जगियापाई ही गोपी मान थे बेस गोपी नथिले तेणु जशोदा माँ गृह कहीं नथिले केवल जशोदा माता आ कान्हा एवं कान्हा आम गत का शुणुले कि दधि मंथन करुले श्यामी धबली आदि जे सुगंध तृणचारिणी गाभी मानकर सुगंध पय ए सुगंध पय को आवर्तित करी माखन बाहर करने ही से स्वयं दधि मंथन करुं प्रथम थर पर एवं सुखदेव गोस्वामी जशोदा माता रूप वर्णना दे गत आम शुणुले जशोदा माता के सुंदर रूप जड़े उपयुक्त मार मान जी बेश हवा दरकार भगवान तांकर साधक निज पार्षद मान द्वारा शिक्षा देते तेज आज श्लोक हूँ श्लोक चार गत काली भी आपन को कही आज आप प्रति श्लोक पर मार्क करे क्यों श्लोक क्यों ऐश्वर्यटा को त्याग कले भगवान त्याग करने अर्थ भगवान देखा मु मो भक्त ऐश्वर्य को परित्याग कर पारे क्या देखा ना ब्रह्मा शिव सह समस्त जगत को देखा तुम्हें देख मो भृत्यर किभली बस एवं आज श्लोक प्रथम ऐश्वर्य को से त्याग करेंगे ये विश्वनाथ चक्रवर्ती ठाकुर बड़ सुंदर भाव रचना कर तांस्तन्य काम आसाद्य मत्नंती जननीम हरि गृहीत्वा दधि मंथानाम निषेधेत प्रीतिमा वहन गत काली आप प्रथम श्लोक शुणीते मंथन कले निष्ठार सहित जशोदा माँ मंथन करुछंती द्वितीय श्लोक शुणिले किभली मंथन करुछंती ना काय मन वाक्य तीनोटी माध्यम कृष्ण को स्मरण कर कृष्ण कीर्तन कर एवं कृष्ण सेवार मंथन करवर्ती जशोदा माता रूप वर्णना दे बर्तमान वर्णना दौंस जशोदा माता सैड न बर्तमान कान्हा सैड कान्हा कौन करुले कृष्ण कौन कर शोले गृह भितर तेणु तांग स्तन्य काम आसाद्य मंथनती जननी हरि ये हरि शब्द लगी हरि अर्थ जे माँ मन को हरण करने ही जाग्रत हो गल ये गोटे रेकर्ड वास्तविक जशोदा माँ कृष्ण जशोदा माता केवे शीघ्र उठि नथिले आ कान्हा भी एत शीघ्र केवे उठि नथिले बाल्य पिला बाल्य शिशु मान स्वभाव हूँ वास्तविक से माने भोर उठती ये गोटे मान अद्भुत जिनिस छोट पिला बहुत भोर निद भांगी जाए कि कृष्ण से भाई हुए ना जशोदा माता न डाकिला पर्यंत केवे कान्हा उठती ना कि जशोदा माता जो दधि मंथन करचुअली से जो गीत गान कर भावुंट कान्हा शुणिले अधिक समय शोब कारण अधिक समय शोगले मत शीघ्र दधि मंथन करने भल हे ना आसला मानी निश्चित मत झमेड़ पकेब କିନ୍ତୁ ଯଶୋଦା ମାତା ଯେଉଁ ଉଦ୍ଦେଶ୍ୟରେ ସଙ୍ଗୀତ ଗାନ କରୁଥିଲେ ତାର ବିପରୀତ ଫଳ ହେଇଗଲା। ବିପରୀତ ଫଳ କ'ଣ ହେଇଗଲା? ସାଧକ ଜଣେ ଭକ୍ତ କହୁଛନ୍ତି, କୃଷ୍ଣ କାହିଁକି ଏତେ ଶୀଘ୍ର ଉଠିଗଲେ ନା, କୃଷ୍ଣ ଦୁଇ ଜଣଙ୍କ ନିକଟରେ ଜଣଙ୍କ ନିକଟରେ ଜାଗ୍ରତ ଥାନ୍ତି, ଜଣଙ୍କ ନିକଟରେ ସୁପ୍ତ ଥାନ୍ତି। ଯେଉଁମାନଙ୍କର କାୟ ମନ ବାକ୍ୟରେ ଏକାଗ୍ରତା ନାହିଁ ସେମାନଙ୍କ ନିକଟରେ କୃଷ୍ଣ ସବୁବେଳେ ଶୋଇକି ହିଁ ରହିଥାନ୍ତି। ଅର୍ଥାତ୍ ସବୁ ସମୟରେ ଯେଉଁମାନେ କାୟ ଦ୍ୱାରା ହେଉ, ମନ ଦ୍ୱାରା ହେଉ, ବାକ୍ୟ ଦ୍ୱାରା ହେଉ, ଯେକୌଣସି ଉପାୟରେ ଯେଉଁମାନେ ହରିଙ୍କୁ ସ୍ମରଣ କରୁନାହାନ୍ତି, ପ୍ରଭୁଙ୍କର ନାମ କୀର୍ତ୍ତନ କରୁନାହାନ୍ତି, ପ୍ରଭୁଙ୍କର ସେବା କରୁନାହାନ୍ତି, ନିଶ୍ଚିତ ଭାବରେ ଭଗବାନ ତାଙ୍କ ନିକଟରେ ଶୋଇକି ରହିଥାନ୍ତି। ଆଉ ଯେଉଁମାନଙ୍କର କାୟ ମନ ବାକ୍ୟରେ ଏକାଗ୍ରତା ଅଛି ତାଙ୍କ ନିକଟରେ ଭଗବାନ ଶୋଇକି ରହିପାରିବେ ନା, ଭଗବାନ ସ୍ୱୟଂ ତାଙ୍କ ନିକଟରେ ଆସିକି ପହଞ୍ଚିବେ, ଯେଭଳି ଯଶୋଦା ମାଙ୍କ ନିକଟରେ ଆସିକି ପହଞ୍ଚେ। ଯଶୋଦା ମା ଚାହୁଁଛନ୍ତି କୃଷ୍ଣ ନ ଆସୁ, କିନ୍ତୁ ତାଙ୍କର ମନର ଏକାଗ୍ରତା ଏଭଳି ଭଗବାନଙ୍କୁ ଆକର୍ଷଣ କରିଦେଲା। ତେଣୁ ସାଧକ ପାଇଁ ଶିକ୍ଷା, ଯଦି ମନର ଏକାଗ୍ରତା ରହେ କାୟ ମନ ବାକ୍ୟରେ, ତାହେଲେ ଭଗବାନ ଆସିକି ଉପସ୍ଥିତ ହେବେ। କୌଣସି ମାନେ ଆର୍ଟିଫିସିଆଲ ଜିନିଷ କଲେ ହିଁ ଭକ୍ତି ରାଜ୍ୟରେ କୌଣସି ଟେଷ୍ଟ ମିଳିବନି। ସେଥିପାଇଁ ଭଗବାନ ଏହି ଏକାଗ୍ରତାଟା ପାଇଁ ଭଗବତ ଗୀତାରେ ବହୁତ ଶ୍ଲୋକ କହିଛନ୍ତି। ଭଗବତ ଗୀତା ଆମେ ପାଠ କରୁଛେ, ସତତମ ଅନନ୍ୟ, ସବୁ ସମୟରେ ସତତମ କହିଛନ୍ତି। ସତତମ ମାନେ ଆଇଦର ମାନେ କାୟ ଦ୍ୱାରା ହେଉ, ମନ ଦ୍ୱାରା ହେଉ, ବା ବାକ୍ୟ ଦ୍ୱାରା ହେଉ। ସତତମ ଚିନ୍ତୟନ୍ତମାମ ଯତନ୍ତଶ୍ଚ ଦୃଢ଼ବ୍ରତା ନମସ୍ତ୍ୟଶ୍ଚ ମାଂ ଭକ୍ତା ନିତ୍ୟା ଯୁକ୍ତ ଉପାସତେ। ସାଧୁର ଲକ୍ଷଣ ଦେଉଛନ୍ତି। ଅର୍ଜୁନ ପଚାରିଛନ୍ତି, ପ୍ରଭୁ ସାଧୁ କିଏସ୍? ନା ସତନ୍ଦମ କୀର୍ତ୍ତୟନ୍ତମାମ ଯତନ୍ତଶ୍ଚ ଦୃଢ଼ବ୍ରତା ନମସ୍ତ୍ୟଞ୍ଚ ମାଂ ଭକ୍ତା ନିତ୍ୟ ଯୁକ୍ତ ଉପାସତେ। ମୋର ଉପାସନା କରୁଛି, ମୋତେ ପ୍ରଣାମ କରୁଛି, ଆଉ ସତତ କୀର୍ତ୍ତନ କରୁଛି। ଏ ସତତ ଅର୍ଥ ଏହା, ସବୁ ସମୟରେ ଭଗବାନ ଅନନ୍ୟ ଚେତା ସତତଂ ଯୋ ମାଂ ସ୍ମରତେ ନିତ୍ୟ। ଗୀତା ଭଗବାନ ଏମିତି କହିନାହାନ୍ତି, ସତତଂ ତସ୍ୟାଂ ସୁଲଭଂ ପାର୍ଥ ନିତ୍ୟ ଯୁକ୍ତସ୍ୟ ଯୋଗିନା। ଭଗବାନ ସୁଲଭ ଶବ୍ଦ କେଉଁଠି ଲଗେଇ ନାହାନ୍ତି ଗୀତାରେ, ଏ ଗୋଟିଏ ଶ୍ଳୋକରେ ସୁଲଭ ଲଗେଇଛନ୍ତି। ମୋତେ ପାଇବାଟା ବହୁତ ସୁଲଭ, ଅନନ୍ୟ ଚେତା ସତତମ, ଏଠି ସତତମ ଶବ୍ଦ ଲଗେଇଲେ, ଅନନ୍ୟ ଚିନ୍ତୟନ୍ତମାଂ ଅନନ୍ୟ ଶବ୍ଦ ଲଗେଇଲେ। ବାର ବାର ଭଗବାନ ଅନନ୍ୟ ସତତ ଏ ଶବ୍ଦ ଲଗେଇଛନ୍ତି। ଅର୍ଥାତ୍ ସାଧକ ତାର ସାଧନ ସମୟ ଭିତରେ ଯେଉଁ କାର୍ଯ୍ୟଟା କରୁଛି ସେଥିରେ ମାନେ ଫିକ୍ସ ହେବା ଦରକାର, ୱାନ୍ ପଏଣ୍ଟେଡ୍ ହେବା ଦରକାର। ସେଥିପାଇଁ ଶ୍ରୀମଦ ଭାଗବତ ମଧ୍ୟ ପ୍ରବଚନ ଦେଉଛନ୍ତି ସୁତ ଗୋସ୍ୱାମୀ, ବହୁତ ସୁନ୍ଦର ପ୍ରବଚନ ଦେଇଛନ୍ତି। ଅତଃ ପୁମ୍ବିଦିଦ ଶ୍ରେଷ୍ଠ ବର୍ଣ୍ଣାଶ୍ରମ ବିଭାଗସ ସୁନିଶ୍ଚିତସ୍ୟ ଧର୍ମସ୍ୟ ସଂସିଦ୍ଧି ହରିତୋଷଣ। ଏ ଯେଉଁ ବର୍ଣ୍ଣ ଆଉ ଆଶ୍ରମ, ଏ ଚାରି ବିଭାଗଙ୍କର କାର୍ଯ୍ୟ ହେଲା ହରିଙ୍କୁ ତୋଷଣ କରିବେ। କିନ୍ତୁ ଏଇ ଶ୍ଳୋକ ପରେ ଆଉ ଗୋଟେ ଶ୍ଳୋକ କହିଛନ୍ତି, କେମିତି ହରିକି ତୋଷଣ ହେବ, ହରିତୋଷଣ କିଭଳି ହେବ ନା, ତସ୍ମାତ୍ ଏକେନ ମନସା ଭଗବାନ ସତ୍ତତାପତି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ଧିୟ ପୂଜ୍ୟଶ୍ଚ ନିତ୍ୟତା। ଚାରିଟା ଜିନିଷ କରି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଟୀକା ଉଠାଉଛନ୍ତି, ହରି ସନ୍ତୋଷ ହେବ ବର୍ଣ୍ଣ ଆଶ୍ରମରେ ଯିଏ ରହିଛନ୍ତି ସେ ହରିଙ୍କୁ ତୋଷଣ କରିବା ଦରକାର, ଏଇଟା ହେଉଛି ବାସ୍ତବିକ ଧର୍ମ। କିନ୍ତୁ ହରି କିଭଳି ତୋଷଣ ହେବେ, ଚାରିଟା ଡ୍ୟୁଟି। ତସ୍ମାତ୍ ଏକେନ ମନସା, ଏକେନ ମନସା ମୁଁ ପ୍ରଭୁପାଦଙ୍କର ଖୋଲିଲି, ମାନେ ପ୍ରଭୁପାଦ କ'ଣ କହିଛନ୍ତି। ପ୍ରଭୁପାଦ ବହୁତ ସୁନ୍ଦର ତାଙ୍କର ଟ୍ରାନ୍ସଲେସନ, ପ୍ରଭୁପାଦଙ୍କର ୱାର୍ଡ଼ ଯେଉଁ ପ୍ରଭୁପାଦ କରିଛନ୍ତି, ୱାନ୍ ପଏଣ୍ଟ ଆଟେନସନ୍, ବୋଲେ ପ୍ରଭୁପାଦ କ'ଣ ଲେଖିଛନ୍ତି ଦେଖିବା। ପ୍ରଭୁପାଦ ଲେଖିଛନ୍ତି ୱାନ୍ ପଏଣ୍ଟ ଆଟେନସନ୍, ଏ ଏକେନ ୱାନ୍ ପଏଣ୍ଟ ଆଟେନସନ୍ଟା ଆପଣଙ୍କର ୱାନ୍ ପଏଣ୍ଟ ଆଟେନ୍ସ ହେବା ଦରକାର। କାହା ପ୍ରତି? ଶ୍ରୋତବ୍ୟ ଶୁଣିବା ପ୍ରତି, କୀର୍ତ୍ତିତବ୍ୟଶ୍ଚ କୀର୍ତ୍ତନ କରିବା ପ୍ରତି, ଧ୍ୟେୟ ଧ୍ୟାନ ପ୍ରତି, ପୂଜ୍ୟଶ୍ଚ ଭଗବାନଙ୍କୁ ସେବା କରିବା ପ୍ରତି। ପ୍ରଭୁପାଦ ଯାହା କହୁଛନ୍ତି, ୱାନ୍ ପଏଣ୍ଟ ଆଟେନସନ୍ ସବୁ ସମୟ ରହିବା ଦରକାର, ତାହେଲେ ହରି ତୋଷଣ ହେବ। ଯଶୋଦା ମାତାଙ୍କର ତାହା ହିଁ ଥିଲା, ବିଲକୁଲ ମାନେ ତାଙ୍କର ତ ତିନୋଟି ଜାଗା ଥିଲା, କାୟ ମନ ବାକ୍ୟ, ସେଥିପାଇଁ କୃଷ୍ଣ ଶୋଇକି ରହିପାରିଲେ। ପ୍ରକୃତରେ ଯେଉଁମାନଙ୍କ ନିକଟରେ କୌଣସି ଏକାଗ୍ରତା ଅଛି ମନରେ, ଭଗବାନ ତାଙ୍କ ନିକଟରେ ଆସିକି ପହଞ୍ଚିବେ। ଗୌରକିଶୋର ଦାସ ବାବାଜୀ ମହାରାଜ କୁହନ୍ତି,
आम धारा आम भगवान को पाइबा भजन करनु भगवान को देखिया पाई आम भजन करनु आम ये भजन करू आम प्रभु को ये भल पाइबू प्रभु आम निकट को आसो गुण यह कीर्तन करूँ रूप यह चिंता करूँ ये हूँ आम प्रोसेस तेणु सब समय मेकानिकल कौन से निष्ठा न रे कौन वन पॉइंटनेस न रे कौन फल मिलवनि अजथा सब समय गोटे निराश मनोभाव आसिक पहुँच भक्ति राज्य बहुत मान कारण संघ आम जो करूचे बहुत भक्त संघ रू बहुत प्रकार किसी आपण को उपदेश मिल से आप डिसाइड करें एक्चुअली मोर वन पॉइंट नेक्स्टा कौन कीर्तन करी ना श्रवण करी ना ये सेवाटा करी ना ये सेवाटा करी ना ये सेवाटा करी वन पॉइंट नेक्स आसवि जहाँ कि आप फिक्स करते ये भांगिज से जड़े वन पॉइंट नेक्स ये चार जिनस कहगला आप जो सेवा करित्य सेवा श्रवण ध्येय पूज्यश्च नित्य पूजा करेंगे भगवान को आराधना करेंगे कीर्तन करेंगे स्मरण करेंगे अजथा तो ये मर्कट एकादशी न्याय ही कौन सी निष्ठा न रे मकड़ एकादशी कला भाई आम अवस्था ही हम आम से अवस्था ही वास्तविक हूँ वन पॉइंटेडनेस ना जे जहाँ कहीदेले जो जहाँ शुणीगले से साधुगुरु इंस्ट्रक्शन आम बिलकुल भूल जाऊँ कहीं वन पॉइंटेडनेस ना वन पॉइंटेडनेस मुझे कह उचित वन पॉइंटेड आटेनसन ना प्रभुपात कह आटेनसन बिलकुल ध्यान मर्कट एकादशी जो दले बानर बसले गोटे गच्छे आज तो एकादशी ही अच्छे ठीक से आज तर न्याय ही पड़ी मर्कट मान गए बसले गोटे वृक्ष न्याय कले कह भाई मुख्य बानर कहला भाई आज गोटे काम करवा काली एकादशी अच्छी एकादशी पूर्व दिन आम काली समस्ते एकादशी करवा ना हाँ समस्ते एकादशी करवा समस्ते मालिक जो बुढ़ा बानर कहला समस्ते राजी हो गले तेणु जड़े बुढ़ा बानर पाखे जी बस था सी कहला ए भाई तुम्हें जहाँ कहल ठीक जे काली एकादशी ना एकादशी दिन फलटा तोलियापर शक्ति मिल न खाइले आज तोलिकी रखीदा दरकार सो बानर कहले हाँ हाँ आम शक्ति कमीज आज तोल बुढ़ा माँ आदेश दे समस्त गोटे गोटे फल तोल समस्ते गोटे हाथ धोले आउ जो कहला ए फलटा सीना तोलीदे काल खायापी शक्ति मिल तो पार्टीटा खोली पार कल तो पार्टी खोली पारे ना एकादशी मैंने उपवास उपवास किसी हेनी जिन भक्त न भावती कल जन्माष्टमी अच्छे राति नौटा दसटा को जोर सोर पकईद छीन झीन ये वास्तविक ठीक जिनिस ना सी बुढ़ा माँ आदेश दे जी जा प्रपोजाल दूसरी बुढ़ा माँ सांसन कर हाँ हाँ ठीक कर कल यदि पार्टी खोलियापी भी शक्ति मिलेनि कारण फास्ट टाइम एकादशी करे ना समस्ते आँ कर पार्टी फलटा को भरी कर गोटे कलर रख माकड़ तो भगवान से शक्ति देखते बहुत कि जिन रखीद पाखे तेणु समस्ते पार्टी पूरे रखिले आउ जो कहला पार्टी सीना पूरे रखा कल यदि शक्ति न मिले दातर चोबेपी खंड खंड कर रखीद दरकार बुढ़ा माकड़ कह हाँ समस्ते खंड खंड कर रख तपर समस्ते खंड खंड कर आउ जो कहला अच्छा खंड खंड कर रखिले यदि चोबेबा शक्ति न मिले कल चोबेबा तो बेसी कष्ट ना आज जो कहला हाँ हाँ बुढ़ा माँ कहला सब समस्ते चोबा समस्ते चोबे चोबे कलर लास्ट जन कहला सब तो सरला रखिक लाभ को ना ढुक दियो खाइद समस्ते हाँ सब खाइ बास्तविक मर्कट मान जमी सब विचार कर शेष को ढुक दिखती एकादशा बेकार से भाई जो मैंने भजन साधन करें साधुगुरु आचार्य मान उपदेश छाड़ी हजार बानर बुद्धि पड़े अवस्था यहाँ ना बिल्कुल वन पॉइंटेड वन पॉइंट अटेंशन प्रभुपाद कहते तस्माद एक ही न मनसान भगवान सत्वतापति भगवान किए सीना सत्वतापति जो भजन करने पूर्व कम से कम जाना दरकार मो प्रभु किए आम जो निराश आस मन भितर आज घर छाड़ पलि आज तो एमती इस्कन अवस्था आज कौन हम काली कौन हम क्यों सब समय मन रखा दरकार भगवान जहाँ करूँ आगे जन को सुरक्षा दे आम भक्त मानते कहते बनागला बात प्रभुपाद एमती गोटे सोसाइटी कर प्रलय भी हो जाए महाप्रलय बेले केवल आम इस्कन प्रसाद महाप्रसाद गोविंद मंत्रा बंद हे पूर्व तो कहीं बंद कर पारे नहीं मुझे चिंता करा भी हेल्ले प्रभुपाद ये सोसाइटी कर प्रभु सेवा आरेंज कर सब समय सबकि व्यवस्था कर सब समय भक्तर उत्साह रहा दरकार भगवान का नाम सत्वतापति भक्त को रक्षक रक्षा करते सत्वतर रक्षक भक्तर रक्षक भगवान आर कथा शुणा दरकार वन पॉइंट एंडनेस वन पॉइंट आटेनसन जशोदा माता ये वन पॉइंट आटेनसन थी कृष्ण उठीगले स्तन्य कामा कृष्ण उठिले सीधा जे दुग्धपान करवाई स्तन्यपान करने सीधा आसिले ये प्रथम ऐश्वर्य को त्याग कले विश्वनाथ चक्र ठाकुर कहते हरिणाम स्वस्य आत्माराम त्वे अपि बुभुक्षया जो आठटा जिनस भगवान छाड़े मान छाड़े मान भगवान देखेबे मु मो भक्त त्याग करदे भितर प्रथम जिनिस आत्माराम आत्माराम मान भगवान कौन सी बाह्य वस्तुर उपेक्षा ना भगवान को सन्तुष्ट करने जब आमे आम बाह्य वस्तुर उपेक्षा अच्छे आम भोजन नक आम स्वर को मेन्टेन कर भगवान दरकार ना सब आत्मार सन्तुष्ट ये प्रथम ऐश्वर्य भगवान भक्त त्याग करुभुक्षया मो आत्माराम ही बुभुक्षा एवं किभली आसोदा माता जो घरे शोले जशोदा माता दृष्टि पड़ता से गृह किंतु गृहर द्वारा खोला दिला किंतु काना भीतर शोले एवं विश्वनाथ चक्र ठाकुर कहते आसाद्य प्रात अंतर्गृहम प्रबुद्ध बहिनिसृत क्षुदारा जन्मुख सन्नीत्यर्थ माने गृह रु बाहर कृष्ण कौन कले ना कांदी कांदी आसी बालकंकर बिल्कुल ये स्वभाव माने आप लीला जिते शुणवे भगवान बिल्कुल बाल्य स्वभाव लीला कर बालक मान प्रथम कथा देखिए कौ पा उठिकी आगे हसी मत कह ना भगवान तो सृष्टि दे सब सब पिला गोटे फिक्स रूल बालक मैंने उठिया मैंने क्रंदन करिए विश्वनाथ चक्र ठाकुर कहते उठिले बहिन श्रुत श्रुत्य क्षुदा रुदन मुख क्षुदा आउ क्रंदन मुख सीधा आसिक माँ कतरे पहुँचिले एवं ये सी कहते तांस्तन्य काम आसाद मथनती जननी हरि क्योंटिके आसिले सीधा माँ का निकट को आसिले कांदी कांदिका कांद मुखरे आसिकी माँ कतरे पहुँचीगले एवं माँ को पाखे पहुँची कौन कर माँ को कहना माँ मत खावाक दि बोली नहीं कथा कहना केते चालाक भगवान ना गृहीत्वा दधिमंथान निषेध्यत प्रतिमा आवहन माँ जो दधिमंथन करुचित्वा आगे सीधा दधि जो मंथन दंड था ना से धरने जे तुम्हें कार्यटा बंद कर आगे फास्ट पिला मानकर काम देखिए माँ जदि किसी कार्य करुए पिला के आसिक माँ हाथ को आगे बंद कर दे छड़ा मत आगे कि खायापी दे मत स्तन जेपी बाल्यलीला कर गोसाई मैं ठीक से भाई कथा कौन कृष्ण आसिक सीधा कर माँ मत स्तन्यपान करने को दि ना सीधा आसिले जो दधि मंथन दंडटा को सीधा धरने दुईट जिनिस अच्छी दधि मंथन दंडटा को धरले तात्पर्यटा कौन ना तात्पर्य माँ खुशी हे माँ कि खुशी हे विश्वनाथ चक्र ठाकुर कहते मंथान मंथदंडम मंथन दंडम गृहित इति माता माँ मथेन इति स्ववचन मानयिष्यन्ति मातरम अभिज्ञाति इति भाव सी जानी कृष्ण जानती माँ मो कथ के काटि पारे ना तेणु मुझे यही दधि मंथन दंडा को धरीदेवी माँ को खुशी हे जहा काना आसी मो कार्य बंद करुच्ची स्तन्यपान करने ये क्षुदा लगुच्चे आग्रह से मो कार्यटा को बंद कर दे सब समय काना चाहूल माँ प्रीति विधान हो आँ चाहूल कानार प्रीति विधान ये दुईटा जिनिस परस्पर चली लीलार तेणु तांग स्तन्य कामा स्तन्य कामना कर प्रकृतर आत्माराम किंतु बुभुक्ष भाई कांदुंट क्षुदार रोलटा कर बहुत क्षुदा लगे मंथन दंडटा को आसिक धरने तुम अत्यत चातुर्य ज्ञाता जा मातु प्रीतिस्त आवहन ମାଙ୍କର ନିଶ୍ଚିତ ପ୍ରୀତି ହବ ଏଥିରେ, ଏଇଟା ଚାତୁର୍ଯ୍ୟରେ କୃଷ୍ଣ ଜାଣନ୍ତି, ସେଥିପାଇଁ ଦଧି ମନ୍ଥନ ଦଣ୍ଡବାଣି ଧରିନେ ଲାଗେ। ଭଗବାନଙ୍କର ଇଏ ଗୋଟେ ବିଚିତ୍ର ଲୀଳା, ଏଠି କହିବାର ତାତ୍ପର୍ଯ୍ୟ ଭଗବାନ କେବେ ହେଲେ କ୍ଷୁଦା ପାଇଁ ମାଗି ନାହାନ୍ତି କାହାକୁ। ଆପଣ ଦେଖିଲେ କେଉଁ ଲୀଳାରେ କିଏ ଜଣେ କହିପାରିବେ, ରାମଚନ୍ଦ୍ର ମହାପ୍ରଭୁଙ୍କ ଲୀଳାରେ ବା ଯେତେ ଭଗବାନଙ୍କର ଅବତାର ଲୀଳାରେ ଭଗବାନ କାହାକୁ ମାଗିଛନ୍ତି ମୋତେ ଏଇଟା ଖାଇବାକୁ ଦିଅ ବୋଲି ମାଗିଛନ୍ତି? କାହାକୁ? ଭଗବାନଙ୍କୁ ପ୍ରୀତିରେ ଦେଲେ ଭଗବାନ ଖାଇଛନ୍ତି, ଭଗବାନ କେବେ ମାଗି ନାହାନ୍ତି। ମହାପ୍ରଭୁ ତ ମାଗିକି ଖାଇଛନ୍ତି, ମହାପ୍ରଭୁଙ୍କୁ ପୂର୍ବରୁ କୃଷ୍ଣ ଭଗବାନ ଶ୍ରୀକୃଷ୍ଣ ପୂର୍ବରୁ ଲୀଳା ଦେଖିଲେ ପାଇବେନି, କୋଚିତ ଲୀଳା ଯଦି ଥିବ ସବୁରି ଦେଇଛନ୍ତି ଭଗବାନ ଖାଇଛନ୍ତି। ସେଥିପାଇଁ ଯେଉଁ ଆଠଟି ଐଶ୍ୱର୍ଯ୍ୟକୁ ତ୍ୟାଗ କରିବେ ଏଇଟା ଏଇଥିପାଇଁ ଗୋସାଇମାନେ ଇମ୍ପୋର୍ଟାନ୍ସ ଦେଇଛନ୍ତି। ଭଗବାନ ସ୍ୱତଃସ୍ଫୃତ ଭାବରେ ଭକ୍ତର ବଶ୍ୟତା ସ୍ୱୀକାର କରିବା ଆକୁ ତ୍ୟାଗ କରିଛନ୍ତି, ଦେଖେଇଛନ୍ତି। କିନ୍ତୁ ଭଗବାନ କୃଷ୍ଣ ଲୀଳାରେ ନିଜେ ମାଗିଛନ୍ତି ଯଶୋଦା ମାତା, ଯେ ମୁଁ ସ୍ତନ୍ୟ କାମ ବର୍ତ୍ତମାନ ମୋତେ ସ୍ତନ୍ୟପାନ କରିବାକୁ ଦିଅ। ଏବଂ ଆଉ ଗୋଟିଏ ଲୀଳାରେ ବିଗ୍ରହ ଲୀଳାରେ ଭଗବାନ ଯେତେବେଳେ ବିଗ୍ରହ ଲୀଳା କରନ୍ତି ସେତେବେଳେ ଭଗବାନ ମାଗିଖାନ୍ତି। ତା ଅଲଗା ବ୍ୟତୀତ ଭଗବାନଙ୍କର ଅଲଗା ଲୀଳାରେ ଆପଣ ପାଇବେନି ଭଗବାନ ଯେ ମାଗିକି ନିଜେ ଭୋଜନ କରିବେ, କାରଣ ସେ ଆତ୍ମାର ଦେଲେ ପ୍ରୀତିରେ ଭୋଜନ କରିବେ। ବିଦୁର ବିଦୁରର ସ୍ତ୍ରୀଙ୍କୁ ମାଗି ନାହାନ୍ତି, ବିଦୁର ସ୍ତ୍ରୀ ସ୍ୱତଃ କଦଳୀ ଚୋପା ଦେଇଛନ୍ତି। ପଏଣ୍ଟ ମାନେ ଗୋସାଇମାନେ ଯେଉଁ କହୁଛନ୍ତି ତାଙ୍କ ପଏଣ୍ଟଟା ଦେଖନ୍ତୁ, କାହିଁକି ଆତ୍ମାରାମ ହେଇକି ବୁଭୁକ୍ଷୟା ଏତେ ପ୍ରୀତିବଶ ଭଗବାନ ହେଇଯାଇଛନ୍ତି। ବିଗ୍ରହ ଲୀଳାରେ ଆପଣ ମୁଁ ଗୋଟେ ଛୋଟ ଲୀଳା କହୁଛି, ଆପଣ ଶୁଣିଥିବେ କି ନାହିଁ, ଶ୍ୱେତ ଗଙ୍ଗା ପାଖରେ ଯେଉଁ ଗଙ୍ଗା ମାତା ମଠ ଅଛନ୍ତି, ମୁଁ ତ ଯାଉଛି ପୁରୀ କିନ୍ତି ଦର୍ଶନ କରିନି କି, ସେଠି ରସିକ ରାଜୀବ ଅଛନ୍ତି କି? ସେ ବିଗ୍ରହ ନାମ ରସିକ ରାଜୀବ। ଦେଖନ୍ତୁ ଭଗବାନ ମୋର କହିବାର ତାତ୍ପର୍ଯ୍ୟ, ଭଗବାନ ଆଉ ଭଗବାନଙ୍କର ବିଗ୍ରହ ଇଏ ଭକ୍ତ ନିକଟରୁ ମାଗନ୍ତି। ଏ ରସିକ ରାଜୀବ ପ୍ରକୃତରେ ହେଉଛନ୍ତି ରାଜସ୍ଥାନର ବିଗ୍ରହ। ରାଜସ୍ଥାନରେ ଜଣେ ବ୍ରାହ୍ମଣ ଥିଲେ, ତାଙ୍କ ନାଁ କି ଶର୍ମା, ସେ ଶର୍ମା ଯିଏ ସେ ଗରିବ ବ୍ରାହ୍ମଣ, ସେ ରସିକ ରାୟଙ୍କୁ ପୂଜା କରୁଥିଲେ। କିନ୍ତୁ ରସିକ ରାୟ କିନ୍ତୁ ଗରିବ ବ୍ରାହ୍ମଣ ରସିକ ରାୟଙ୍କର ଠିକ୍ ସେବା କରିପାରନ୍ତି, ଜଗନ୍ନାଥ ସ୍ୱପ୍ନ ଦେଲେ ବ୍ରାହ୍ମଣଙ୍କୁ ଯେ ସେ ଶର୍ମାଙ୍କୁ, ଶର୍ମା ତୁମେ ରସିକ ରାୟଙ୍କର ଠିକ୍ ସେ ସେବା କରିପାରୁନ, ତୁମର ଧନ ନାହିଁ, ତୁମେ ଗରିବ ଲୋକ, ତେଣୁ ତୁମେ ଯଦି ସେ ରସିକ ରାୟଙ୍କୁ ଆଣି ଗଙ୍ଗା ମାତାଙ୍କୁ ନ ଦେବ ତାହେଲେ ତୁମର ବହୁତ ଅକଲ୍ୟାଣ ହେବ। ଇଏ ଭୟ କଲେ, ଇଏ କ'ଣ କଲେ ନା ବିଗ୍ରହଙ୍କୁ ଧରିକି ଆସିଲେ, ଆଣି ଗଙ୍ଗା ମାତାଙ୍କ ନିକଟରେ ପହଞ୍ଚିଲେ ଏବଂ ଗଙ୍ଗା ମାତାଙ୍କୁ କହିଲେ ଯେ ମା ମୋତେ ଏମିତି ଏଭଳି ଜଗନ୍ନାଥ ଆଦେଶ ଦେଇଛନ୍ତି, ଆଉ ମୁଁ ରସିକ ରାୟଙ୍କର ଠିକ୍ ସେବା କରିପାରୁନି, ଆପଣ ରଖି ସେବା କରନ୍ତୁ। ସେ କହିଲେ ମୁଁ ମାଧୁକରୀ କରି ଚଳିଆ ଲୋକ, ମୁଁ ଭିକ୍ଷା କରି ଚଳିଆ ଲୋକ, ମୋର ସକ୍ଷମ ନାହିଁ ମୁଁ ବିଗ୍ରହଙ୍କ ସେବା କରିବା ପାଇଁ, ତେଣୁ ମୁଁ ଜଗନ୍ନାଥଙ୍କ ଆଦେଶକୁ ଅବମାନନା କରୁନି, ତୁମେ ନେଇଯ ବିଗ୍ରହ। କାରଣ ସେ ବାସ୍ତବିକ ଜାଣିପାରୁନଥିଲେ ଜଗନ୍ନାଥ ଆଦେଶ ଦେଇଛନ୍ତି କି ନାହିଁ। ତେଣୁ ଇଏ ଶର୍ମା କ'ଣ କଲେ, ଯେତେବେଳେ ସନ୍ଧ୍ୟା ହେଇଯାଇଛନ୍ତି ତାଙ୍କ ତୁଳସୀ ବଗିଚାରେ ରସିକ ରାୟଙ୍କୁ ରଖିଦେଇକି ପଳାଇଗଲେ ଏବଂ ରାତି ସମୟ ହେଇଯାଇଛି, ଗଙ୍ଗା ମାତା ତାଙ୍କ ଶୋଇଯାଇଛନ୍ତି, ଶର୍ମା ପଳାଇ ଯାଇଛନ୍ତି, ରସିକ ରାୟ ନିଜେ ସ୍ୱପ୍ନରେ କହୁଛନ୍ତି କାହାକୁ, ଗଙ୍ଗା ମାତାଙ୍କୁ, ଯେ ମା ଉଠ ମୋତେ ମୋତେ ଖାଇବାକୁ ଦିଅ, ମୋତେ ସେ ତୁଳସୀ ବଣରେ ଛାଡ଼ିଦେଇ ପଳାଇଛନ୍ତି, ମୁଁ ତୁମର ସେବା ପାଇଁ ଆସିଛି। ଗଙ୍ଗା ମାତା ସାଙ୍ଗେ ସାଙ୍ଗେ ହିଁ ଉଠିଲେ ଏବଂ ତାଙ୍କୁ ମନ୍ଦିର ଭିତରକୁ ନେଲେ, ତାଙ୍କ ଗୃହ ଭିତରକୁ ନେଲେ, ତାଙ୍କ ପାଇଁ ଭୋଜନ କଲେ ଏବଂ ଶେଷ ପର୍ଯ୍ୟନ୍ତ ହିଁ ରସିକ ରାୟଙ୍କର ସେ ସେବା କରିଛନ୍ତି। ଏର ରସିକ ରାୟ ନିଜେ ହିଁ କୁହନ୍ତୁ ତୁମେ ଭୟ କରନି, ତୁମେ ଯାହା ସେବା କରୁଛ ମୋ ପ୍ରୀତିରେ ଅଛି। ଭଗବାନ ବାସ୍ତବିକ ମୋର କହିବାର ତାତ୍ପର୍ଯ୍ୟ, ଭଗବାନ ବିଗ୍ରହ ଲୀଳାରେ ମାଗିକି ଭୋଜନ କରନ୍ତି ଏବଂ ଏଇ କୃଷ୍ଣଙ୍କର କାହ୍ନାଙ୍କର ଏଇ ଲୀଳାରେ ମାଗିକି ଭୋଜନ କରନ୍ତି। ତାଂସ୍ତନ୍ୟ କାମ ଆସାଧ୍ୟ ମନ୍ଥନ ଜନନୀ ହରି ଗୃହୀତ୍ୱା ତଦିମନ୍ଥାନ ନିଷେଧତ୍ୟ ପ୍ରୀତିମାବହ। ଇଏ ପ୍ରଥମେ ତାଙ୍କର ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦେଲେ ଏବଂ ଦ୍ୱିତୀୟରେ ବର୍ତ୍ତମାନ ଦ୍ୱିତୀୟ ଐଶ୍ୱର୍ଯ୍ୟକୁ ତ୍ୟାଗ କରିବେ। ବର୍ତ୍ତମାନ କ'ଣ କରିବେ ଭଗବାନ, ଏ ବର୍ତ୍ତମାନ ଦଧି ମନ୍ଥନ ଦଣ୍ଡଟାକୁ ବନ୍ଦ ଧରିନେଲେ ଯଶୋଦା ମାତା କ'ଣ କଲେ? ଯଶୋଦା ମାତା ବନ୍ଦ କରିଥିବେ ନା ନିଶ୍ଚିତ, ଆପଣ ଓଡ଼ିଆରେ ପଢ଼ୁନଥିଲେ, ଉଠିଲୁ ଏଡ଼େ ବେଗି କାହିଁକିରେ ଦଧି ମନ୍ଥାଇ ଦେବୁ ନାହିଁକି। ଆମ ଓଡ଼ିଆ କବିମାନେ ଏତେ କମ୍ ନୁହନ୍ତି, ବହୁତ ରସିକ ସବୁ, ବହୁତ ରସିକ କବି ଆକ୍ଚୁଆଲି ସବୁ ଭାଗବତର ସିଦ୍ଧାନ୍ତ ମୁଁ ଦେଖୁଥିଲି କେତେ ପଦ୍ୟାବଳୀ ସବୁ ବହୁତ ଜିନିଷ ଆଣିକି ରଖିଛନ୍ତି। ମା କହୁଛି ତୁ କ'ଣ ଦଧି ମୋତେ ମନ୍ଥନ କରିଦେବୁନି, କିନ୍ତୁ ଶେଷରେ ଦଧି ଦଣ୍ଡକୁ ଧରିଛନ୍ତି ଏବଂ ମା ତାଙ୍କୁ କୋଳକୁ ଉଠେଇଛନ୍ତି ନା କୃଷ୍ଣ କୋଳକୁ ଉଠିଛନ୍ତି। ବର୍ତ୍ତମାନ ଶ୍ଳୋକରେ ତମଙ୍କ ମାରୁଡ଼୍ୟମ ଅପାୟତମ ସ୍ତନମ ସ୍ନେହ ସ୍ନୁତମ ସମ୍ମିତମମ ଇକ୍ଷତି ମୁଖମ ଅତୃପ୍ତମ ସୃଜ୍ୟ ଜବ ନିଶା ଯଜୌ ଉଷିଚ୍ୟମାନ ପୟସି ତୁ ଅଧିଶ୍ରିତେ ତମ ଅଙ୍କମ ଅଧିରୂଢ଼ ଅପାୟତ ସ୍ଥାନମ। କାନା କ'ଣ କଲେ, ମା ଯେତେବେଳେ ଦଧି ମନ୍ଥନ ଦଣ୍ଡକୁ ଧରିନେଲେ, ମା ମନ୍ଥନ ବନ୍ଦ କରିଦେଲେ, କାନା ସିଧା ଉଠିଲେ କେଉଁଠିକି ନା ତମ ଅଙ୍କମ ଆରୂଢ଼ ମାଙ୍କର କୋଳକୁ ଉଠିଲେ। ମାଙ୍କର କୋଳକୁ କିଭଳି ଉଠିଲେ, ଗୋସାଇମାନେ କହୁଛନ୍ତି ଯେ ବସ୍ତ୍ରରେ ପାଦ ଦେଇକି ଉଠିଲେ। ପିଲାମାନଙ୍କର ଗୋଟେ ସ୍ୱଭାବ, ସେ ଦେଖିବେ ଆପଣ ବସିଥିବେ, ସେ ଆସିବେ ସିଧା କୋଳକୁ ଯଦି ଉଠିବା ଠିଆ ହେଇଥିବେ ଦେଖ। ମୁଁ ତ ଦେଖିଛି ଗୋଟେ ଗୋଟେ ଗାଁର ଗୋଟେ ଗୋଟେ ଲୋକମାନେ ତାଙ୍କ ପିଲାଙ୍କୁ ବାଡ଼ାନ୍ତି, ମାନେ ଗାଁର ଲୋକମାନେ ସେ ଲୁଙ୍ଗି ପିନ୍ଧିଥାନ୍ତି ନା, ଯଦି ଆପଣ ଅସାବଧାନ ହେଇଥିବେ ତାହେଲେ ଆପଣ ଉଲଗ୍ନ ହିଁ ହେଇଯିବେ। ଯେଉଁ ବହୁତ ଛୋଟ ପିଲାକୁ ବାଡ଼ାନ୍ତି କାରଣ ସେମାନେ କି ଜାଣନ୍ତି, ତାଙ୍କର ସ୍ୱଭାବ ଗୋଟେ କୃଷ୍ଣ ମାନେ କହିବାର ତାତ୍ପର୍ଯ୍ୟ ବିଲକୁଲ କୃଷ୍ଣ ସେଇଭଳି ଲୀଳା କରୁଛନ୍ତି। ଋଷଦା ମାତା ଠିଆ ହେଇଛନ୍ତି, ସେଇଥିପାଇଁ ହିଁ ତା ପୂର୍ବରୁ କୁହାଯାଇଛନ୍ତି ସେ କାଞ୍ଚି ବନ୍ଧ ବାନ୍ଧିଥିଲେ। ସେ ଜୀବ ଗୋସ୍ୱାମୀ କହୁଛନ୍ତି ଯେ କାଞ୍ଚି ବନ୍ଧ ବାନ୍ଧିବାର ତାତ୍ପର୍ଯ୍ୟ ଯେଉଁ ମସୃଣ ତାଙ୍କର ଶାଢ଼ୀ ଅଛି, ଅସିତ ଅତସୀ ବୃକ୍ଷର ଶାଢ଼ୀ, ସେଇଟା ମସୃଣ ଏବଂ ଦଧି ମନ୍ଥନ ବେଳେ କାଳେ ଶିଥିଳ ହେଇପାରେ ବସ୍ତ୍ର, ସେଥିପାଇଁ ସେ ବାନ୍ଧିଥିଲେ। ତେଣୁ କାହ୍ନା କ'ଣ କଲେ ନା ସିଧା ବସ୍ତ୍ର ଉପରେ ପାଦ ଦେଇକି ହିଁ ତମ ଅଙ୍କ ମାରୁଡ଼ିୟମ ମାଙ୍କର କୋଳକୁ ଗଲେ ଏବଂ ଅପାୟତ ସ୍ତନମ ସ୍ତନ୍ୟପାନ କରିବାକୁ ଲାଗିଲେ। ଏବଂ ସ୍ତନ୍ୟ ଯେତେବେଳେ ପାନ କରୁଥିଲେ ଯଶୋଦା ମାତା କ'ଣ କରୁଥିଲେ ନା ସ୍ନେହ ସ୍ନୁତମ ସସ୍ମିତମ ଇକ୍ଷତି ମୁଖମ। ଯଶୋଦା ମାତାଙ୍କର ଏତେ ସ୍ନେହ ଆସୁଥିଲା, ଆଉ ଭଗବାନ ଯାହାର ସ୍ତନ୍ୟପାନ କରିବେ ତାଙ୍କର ସ୍ନେହଟା କେତେ ଅଧିକ ଜଣେ ବିଚାର କରିବା ଦରକାର, କୌଣସି ବିଚାରଧାରାରେ ଭାବଧାରାରେ ସେ କହିପାରିବ ନା। ଆଉ ସସ୍ମିତମ ଇକ୍ଷତି ମୁଖମ, ଯଶୋଦା ମାତା କାହ୍ନାକୁ ମାନେ ଯଶୋଦା ମାତାଙ୍କର କୋଳକୁ କାହ୍ନା ଯେତେବେଳେ ଉଠିଲେ ସେତେବେଳେ ଯଶୋଦା ମାତା ଠିଆ ହେଇଥିଲେ, କିନ୍ତୁ ସ୍ତନ୍ୟ ଯେତେବେଳେ ପାନ କରୁଛନ୍ତି ଯଶୋଦା ମାତା ନିଶ୍ଚିତ ବସିଥିବେ, ଏଇଟା ବିଚାର କରିବା ଦରକାର। ଏବଂ ବସି ଯେତେବେଳେ ସ୍ତନ୍ୟପାନ କରୁଛନ୍ତି ଯଶୋଦା ମାତା ବିଲକୁଲ ଧ୍ୟାନରେ ହିଁ କୃଷ୍ଣଙ୍କର ମୁଖକୁ ଦେଖୁଛନ୍ତି, ସସ୍ମିତ ମୁଖମ, ଏତେ ଆନନ୍ଦ ହେଉଛନ୍ତି, ଇକ୍ଷତି ସସ୍ମିତମ ଇକ୍ଷତି ମୁଖମ ଯଶୋଦା ମାତା ଚାହୁଁଛନ୍ତି। ଆପଣ ସବୁ ସମୟରେ ବିଚାର କରିବେ କୃଷ୍ଣଙ୍କର ଖୁସି ଅପେକ୍ଷା ଯଶୋଦା ମାତାଙ୍କର ଖୁସି ବହୁତ ଅଧିକ ଥିଲା, ବହୁତ ଅଧିକ। ତେଣୁ ଯୋଗମାୟା ବର୍ତ୍ତମାନ ଗୋଟିଏ ଲୀଳା କରୁଛନ୍ତି, କାହିଁକି ନା ଯଶୋଦା ମାତା ଯେଉଁ ଉଦ୍ଦେଶ୍ୟରେ ସ୍ୱୟଂ ଦଧି ମନ୍ଥନ କରୁଛନ୍ତି ତାଙ୍କ ଉଦ୍ଦେଶ୍ୟଟା ସଫଳ ହେଲାନି, ନିଜେ ମନ୍ଥନ କରିକି ମାଖନ ଖାଇବାକୁ ଦେବେ ସେଟା ତ ହେଇପାରିଲାନି। ତେଣୁ ବର୍ତ୍ତମାନ ସ୍ତନ୍ୟ ଯେଉଁ ପାନ କରୁଛନ୍ତି ଏ କେତେ ସମୟ ଯାଇଛି କେହି କହିପାରିବେ ନା। ଆମେ ଶ୍ଳୋକରେ ପଢ଼ୁଛେ ଏଇ ଗୋଟିଏ ଶ୍ଳୋକରେ ଦୁଇଟା ଭାଗ ଅଛି, ବର୍ତ୍ତମାନ ସ୍ତନ୍ୟ ପାନ କରୁଛନ୍ତି ଯଶୋଦା ମାତା ବର୍ତ୍ତମାନ ଛାଡ଼ି ଦେଇକି ପଳେଇଛି, କିନ୍ତୁ ଏହା ମଧ୍ୟରେ କେତେ ସମୟ ଅତିବାହିତ ହେଇଛି କହିହେବ ନା। କାରଣ ଯଶୋଦା ମାତା ଯଦି ଏଭଳି ଅନନ୍ତ କାଳ ଧରି ସ୍ତନ୍ୟପାନ କରେଇବେ ତାଙ୍କର ସ୍ତନ୍ୟରୁ ଦୁଗ୍ଧ କେବେ ହେଲେ ଶେଷ ହେବନି। ଆଉ କୃଷ୍ଣ ଯଦି ବି ଏଇଭଳି ଅନନ୍ତ କାଳ ଧରି ପାନ କରିବେ କୃଷ୍ଣଙ୍କର ତୃଷା ବି ମେଣ୍ଟିବେନି। ଯୋଗମାୟା ଜାଣନ୍ତି ଏଟା ତ ବଡ଼ ବଡ଼ ବିଚିତ୍ର କାର୍ଯ୍ୟ ହେଇଯିବ, ସେଥିପାଇଁ ସେ ଯୋଗମାୟା ଏ ଲୀଳାଟାକୁ ଭାଙ୍ଗିବା ପାଇଁ ଗୋଟେ ଇମିଡ଼ିଏଟଲି ମାନେ ଲୀଳା ଆରମ୍ଭ କରିଦେଲେ। କ'ଣ ଆରମ୍ଭ କରିଦେଲେ, ବର୍ତ୍ତମାନ କହୁଛନ୍ତି ଏ ଶ୍ଳୋକର ଅଧା ଭାଗରେ ଯେ ଅତୃପ୍ତମ ଉତ୍ସୃଜ୍ୟମ ଯବନେଶା ଯଜୌ, ଯବନେଶା ଅର୍ଥ ଅତିବେଗରେ ଯଜୌ ଗମନ କଲେ, କାହିଁ ଗମନ କଲେ, ଏଠି ଶବ୍ଦ ଗୋଟେ ଅଛି ପୟସୀ ତୁ ଅଧିଶ୍ରିତ, ଅଧିଶ୍ରିତ ଅର୍ଥ ଚୁଲିରେ ଯେଉଁଟା ବସିଥିଲା, ପୟସୀ ଅର୍ଥ ଦୁଗ୍ଧ, ତୁ ମାନେ ଏଠି କିନ୍ତୁ ଅଛି, କିନ୍ତୁଟାକୁ ଫାଷ୍ଟକୁ ଆଣିବାକୁ ପଡ଼ିବ। ଯଶୋଦା ମାତା ସ୍ତନ୍ୟପାନ କରାଉଥିଲେ ତୁ ଅତୃପ୍ତମ, କିନ୍ତୁ ଅତୃପ୍ତ ଅବସ୍ଥାରେ ଉତ୍ସୃଜ୍ୟ ଯବନେଶା ଯଜୌ, ଯବନେଶା ଅତି ଶୀଘ୍ର ଯଶୋଦା ମାତା ଚାଲିଗଲେ। ଏବଂ ଅତୃପ୍ତ ଶବ୍ଦ ଅର୍ଥରେ ବୁଝି ନେବା ଦରକାର। କୃଷ୍ଣ ତୃପ୍ତି ହେଇନି, ଯଶୋଦା ତାଙ୍କୁ ଛାଡ଼ିକି ଚାଲିଗଲେ ଏବଂ କାହିଁକି ଗଲେ ନା ଉଶିଚ୍ୟମାନ ପୟସୀ। ଉଶିଚ୍ୟମାନ ଅର୍ଥ ଯେଉଁ ଅତିଶ୍ରିତ ଚୁଲାରେ ଯେଉଁ ଦୁଗ୍ଧ ବସିଥିଲା ସେ ଉଶିଚ୍ୟମାନ ତାପ ଯୋଗୁଁ ଉତ୍ତରିବାକୁ ଲାଗିଲା। ଏଠି ବର୍ତ୍ତମାନ ଜୀବପାତ ପ୍ରଶ୍ନ ଉଠାଉଛନ୍ତି, ପାଞ୍ଚ ସାତଟି ପ୍ରଶ୍ନ ଉଠାଉଛନ୍ତି, ଚକ୍ରପାତ ବି ପ୍ରଶ୍ନ ଉଠାଇଛନ୍ତି। ଆଚ୍ଛା, ନନୁତ ପାୟନ୍ତ ଅବାଙ୍କେ କୃତ୍ୱା କୁତନଗତ, କେତେ ସୁନ୍ଦର ପ୍ରଶ୍ନ ଉଠୁ। ଯଦି ଯଶୋଦା ମାତା ଗଲେ ଅଙ୍କରେ କୃଷ୍ଣ କାହିଁକି ସାଙ୍ଗରେ ନେଇକି ନଗଲେ, କିଏ ପ୍ରଶ୍ନ କରିବା? କୃଷ୍ଣଙ୍କୁ ଛାଡ଼ି ଯାଇତେ କିଛି ଆବଶ୍ୟକ ନାହିଁ, ଦୁଇଟା କାର୍ଯ୍ୟ ବି ହେଇପାରିଥାନ୍ତା ନା। ଏଠି କହୁଛନ୍ତି ଯବନେଶା ଯେଉଁ ଗମନ କଲେ ଧାଇଁକି ଗଲେ ନା, ତେଣୁ ମୁଁ ଯଦି କାନାକୁ ଧାଇଁକି ନେଇକି ଯିବି, ମାନେ ଏଠି କହିବାର ତାତ୍ପର୍ଯ୍ୟ ସେବା କରିବା ସମୟରେ ସେବକ ସବୁ ସମୟରେ କୃଷ୍ଣଙ୍କ ପ୍ରୀତିଟା ଦେଖିବା ଦରକାର। ଏଥିରେ ପ୍ରଭୁ ଯେଉଁ ମୁଁ ପ୍ରଭୁଙ୍କ ପାଇଁ ଏଇଟା ସେବା କରୁଛି, ଏଥିରେ ଯାହାକୁ ସାସଙ୍ଗ ଭଜନ କୁହାଯାଏ, ସେବାରେ ଏଠି ପ୍ରଭୁଙ୍କର ପ୍ରୀତି ହେବ। ସବୁ ସମୟରେ ବୁଦ୍ଧିଟାକୁ ସେଥିରେ ଖର୍ଚ୍ଚ କରିବା ଦରକାର, ଏମିତି ନାହିଁ ମୋତେ କହିଛନ୍ତି ଏଇଟା ମୋତେ କରିବାକୁ ପଡ଼ିବ, ମୋଟା ସୋଟା ବୁଦ୍ଧି ଏସବୁ କାର୍ଯ୍ୟ କରିବା ନା। ଗୋଲକ ବୃନ୍ଦାବନ ଯିବାକୁ ହେଲେ ବିଲକୁଲ ସାର୍ପ ବ୍ରେନ୍ ହେବା ଦରକାର, ଏଇଟା ମନେ ରଖିଥିବେ। କୌଣସି ଥାର୍ଡ କ୍ଲାସ୍ ବ୍ରେନ୍ ଲୋକ ଭଗବାନଙ୍କ ସେବାକୁ ଯାଇପାରିବେନି, ବିଲକୁଲ ସାର୍ପ ବ୍ରେନ୍ ହେବ, କାରଣ ସେଠି ଆପଣଙ୍କୁ ଏମିତି ଡିରେକ୍ସନ୍ ଦିଆଯିବନି। ଏଠି ତ ଗୁରୁଦେବ କୃପା କରିକି ତୁମକୁ ସେବା ଇଏ ଦେଉଛନ୍ତି, ଏଇଟା କରିବାକୁ ପଡ଼ିବ, ଏଇଟା କରିବାକୁ ପଡ଼ିବ, ପୁଣି ତା ଦେହରେ ଶ୍ରବଣ କୀର୍ତ୍ତନ କରିକି ସବୁ ବୁଝାଉଛନ୍ତି। ସେଠି ସଖୀମାନେ ବିଲକୁଲ ଇଙ୍ଗିତ ହିଁ ଦେବେ, ଇଙ୍ଗିତରେ ତୁମକୁ ଏସବୁ କାର୍ଯ୍ୟ କରିବାକୁ ପଡ଼ିବ, ମନୋବୃତ୍ତି ଦେଖି କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ ଜଣେ କମ୍ ସେ କମ୍ ତାର ବୁଦ୍ଧି ଯେତେ ଅଛି ବୁଦ୍ଧିଟାକୁ ଏଣେ ତେଣେ ଖର୍ଚ୍ଚ ନ କରି ସେବାରେ ଖର୍ଚ୍ଚ କରିବା ଦରକାର। ଯଶୋଦା ମା ଧାଇଁକି ଗଲେ କାହ୍ନାକୁ ନେଇକି ପଳେଇଥାନ୍ତେ, ଅସୁବିଧା କ'ଣ? ଜୀବ ଗୋସ୍ୱାମୀ ପ୍ରଶ୍ନ କରୁଛନ୍ତି ନା ଯବନେ ସାହାଯ୍ୟ ଯେଉଁ ଏଠି କହୁଛନ୍ତି ଯବନେନ ତଥା ସତୀ ବେଗେନ ଗମନ ସିଦ୍ଧୌ, ସତୀ ସତୀ ଶବ୍ଦ ଏଠି ଲଗେଇଲେ ଜୀବ ଗୋସ୍ୱାମୀ, ଯେହେତୁ ବାସ୍ତବିକ ତାଙ୍କର ବିଚାରଧାରା କୃଷ୍ଣଙ୍କର ସେବାରେ ଅଛି ହେଉଛନ୍ତି ସତୀ, ସେ ଯେଉଁ ଗମନ କରିକି ଗଲେ କାଳେ କାହ୍ନାକୁ ମୁଁ ସାଙ୍ଗରେ ନେଇକି ଗଲା ମାନେ ମୁଁ ତ ଧାଇଁକି ଯିବି, ଏଥିରେ କେଉଁଠି ଶରୀର କାହ୍ନାର ଶରୀର ଅଙ୍ଗ କେଉଁଠି ବାଜିଯିବ? କିଭଳି ବିଚାରଧାରା ଦେଖନ୍ତୁ, ଜଣେ ଅଲଗା ପ୍ରଶ୍ନ କରିପାରେ, ବିଶ୍ୱନାଥ ଜଗତ ଠାକୁର ଏ ପ୍ରଶ୍ନ ଉଠାଉଛନ୍ତି। ଆଚ୍ଛା, ଯଦି କୃଷ୍ଣଙ୍କୁ ଛାଡ଼ିକି ଚାଲିଗଲେ ଦୁଗ୍ଧଟା କ'ଣ ଅଭାବ ଥିଲା କି? ନବଲକ୍ଷ ଧେନୁର ଧେନୁ ଅଛନ୍ତି, ଦୁଗ୍ଧ ଆଉ କିଛି ଦୁଗ୍ଧ ଆଣିକି ପୁଣି ଆଉଟି ପାରିଥାନ୍ତେ, କୃଷ୍ଣଙ୍କୁ ଛାଡ଼ିଦେଇ କାହିଁ ଗଲେ? ନା, ସେ ସାଧାରଣ ଦୁଗ୍ଧ ନୁହେଁ, ସେ ହେଉଛନ୍ତି ଶ୍ୟାମଳୀ ଧବଳି, ଏ ପଦ୍ମଗନ୍ଧା ଗାଭୀର ଦୁଗ୍ଧ, ଏବଂ ସେ ଜାଣନ୍ତି କାରଣ ମୋ ସ୍ତନ୍ୟରେ ଯେଉଁ ଦୁଗ୍ଧ ଅଛି ଏ ତ ସରିଯାଉନି ନା, ମୁଁ ତ ଯେକୌଣସି ସମୟରେ ଆସିଲେ କାହ୍ନାଙ୍କୁ ଭୋଜନ ଏ ଦେଇପାରିବି, ପାନ କରିପାରିବି, କିନ୍ତୁ ଇଏ ଦୁଗ୍ଧ ଚାଲିଗଲେ ତା ମିଳିବନି, ମୁଁ ତ କେତେ ଯତ୍ନରେ ହିଁ ଆକୁ ସକାଳୁ ଉଠି ତାକୁ ନିଜେ ମାନେ ଦୋହନ କରି ମୁଁ ରଖିଛି। ଏଇଠି କହିବାର ତାତ୍ପର୍ଯ୍ୟ ଗୁରୁଦେବ ଗୋଟେ ପ୍ରବଚନ କୁହନ୍ତି ଯେ କିଏ ଯଦି ପ୍ରଶ୍ନ ଉଠାଏ ଯଶୋଦା ମାତା ଅନୁକୂଳ ସେବା କଲେ ନା ପ୍ରତିକୂଳ ସେବା କଲେ, କାରଣ ସେବାର ତିନିଟା କଣ୍ଡିସନ ଅଛି। ଭକ୍ତ ସିନ୍ଦରେ ପ୍ରଥମେ କହୁନାହାନ୍ତି ଅନ୍ୟ ବିଳାସିତା ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣ ଅନୁଶୀଳନ ଭକ୍ତିର ଉତ୍ତମ। ଉତ୍ତମ ଭକ୍ତି ତିନିଟା ଷ୍ଟେପ୍ ରଖାଗଲା। ପ୍ରଥମ ହେଉଛି ଅନ୍ୟ ବିଳାସିତା ଶୂନ୍ୟମ, ଅନ୍ୟ ଅଭିଳାଷ ନଥିବ କୌଣସି, ଅନ୍ୟ ଅଭିଳାଷ ମାନେ ମୁକ୍ତି ଅଭିଳାଷ ବା ସାମାଜିକ ସ୍ଥିତି ହଉ ବା ଆଧ୍ୟାତ୍ମିକ ଯେକୌଣସି ଜାଗାରେ କୌଣସି ଗୋଟେ ସ୍ଥିତି ପାଇବା ପାଇଁ କୌଣସି ଅଭିଳାଷ ହିଁ ନଥିବ। ମହାପ୍ରଭୁ ଯାହା କରେ ଧନଞ୍ଜନ ନାହିଁ ମାଗେ କବିତା ସୁନ୍ଦରୀ ଶୁଦ୍ଧ ଭକ୍ତି ଦେହ ମୋରେ କୃଷ୍ଣ କୃପା କରେ, ଅନ୍ୟ ଅଭିଳାଷ ଏବଂ ମୁକ୍ତି ଅଭିଳାଷ ବି ନଥିବ, ଇଏ ହେଲା ପ୍ରଥମ ସର୍ତ୍ତ। ଅନ୍ୟ ଅଭିଳାଷ ତା ଶୂନ୍ୟମ ଜ୍ଞାନ କର୍ମାଦି ଅନାବ୍ରତମ, ଆଉ ଯେଉଁ ସେବା କରୁଥିବେ ପ୍ରଭୁଙ୍କର ସେବା ସେଥିରେ ଜ୍ଞାନ କର୍ମର ଭାବ ନଥିବ, ସେବାରେ ପୁଣି ଜ୍ଞାନ ଭାବ କିଭଳି ନା, ଯେଭଳି ଜଣେ ପ୍ରବଚନ ଦେଉଛି ହରି କଥା କହୁଛି ସେଥିରେ ଜ୍ଞାନ ଭାବ ରହିବା ଉଚିତ ନାହିଁ, ବହୁତ କିଛି ଘୋଷିବି ବହୁତ କିଛି କହିବି ନା, ସମ୍ପୂର୍ଣ୍ଣ ଭଗବାନଙ୍କର ଆଶ୍ରୟ ଉପରେ ଗୁରୁକୃଷ୍ଣଙ୍କ ଆଶ୍ରୟ ଉପରେ ବିଶ୍ୱାସ କରିବା ଦରକାର। ମୁଁ ପ୍ରଭୁ ଆପଣଙ୍କ କଥା କହିବି, ଆପଣ ମୋତେ ଶକ୍ତି ଦିଅନ୍ତୁ। ଜ୍ଞାନ ଜ୍ଞାନ ଭାବ ନେଇକି କେବେ ହେଲେ ଆମେ ଗୀତା ପାଠ କରୁଛେ ବା ପ୍ରଭୁଙ୍କର ଯାହା କିଛି ଆମେ ସେବା କରିବା, ଏଥିରେ ଜ୍ଞାନ ଭାବ ରହିବା ଉଚିତ ନୁହେଁ, ଭକ୍ତି ଭାବରେ କରିବା ଦରକାର। ଆଉ ଜ୍ଞାନ ଜ୍ଞାନ କର୍ମ ଆଦି ଅନାବୃତମ, କର୍ମ କିଭଳି ଅନାବୃତ ରହିବ, ଯେଭଳି ଯଶୋଦା ମାତାଙ୍କର ଏଇ କାର୍ଯ୍ୟଟାକୁ କି କର୍ମ କହିପାରେ। ଯଶୋଦା ମାତା ତ ଏମିତି କଲେ, କାନାକୁ ଛାଡ଼ ଦେଇକି ପଳେଇଗଲେ, ତାଙ୍କ କର୍ମଟାକୁ ଷ୍ଟ୍ରେସ୍ ଦେଲେ, କାରଣ କ୍ଷୀରଟା ଉତୁରି ଯାଉଛି। ନା ନା, ଯଶୋଦା ମାତା ପ୍ରକୃତରେ ଉତ୍ତମା ଭକ୍ତି। କିଭଳି ନା ବର୍ତ୍ତମାନ ଗୋସ୍ୱାମୀ ମାନେ ଯୁକ୍ତି ଦେଇଦେବେ ଯେ ଦ୍ୱିତୀୟ ହେଲା ଜ୍ଞାନ କର୍ମାଦି ଅନାବୃତମ, ଯେଉଁ ସେବା ଆମେ କରୁଛେ ଏ ଜ୍ଞାନ କର୍ମ ଦ୍ୱାରା ଆବୃତ ହେବା ଉଚିତ ନାହିଁ। ଯେକୌଣସି ପ୍ରକାର ସେବା, ଭଜନ ସେବା ହଉ, ପ୍ରଭୁଙ୍କର ଯେତେ ପ୍ରକାର ସେବା ଅଛି। ଆଚ୍ଛା, ତୃତୀୟ ସର୍ତ୍ତ ହେଉଛି ଆନୁକୂଲ୍ୟନେ କୃଷ୍ଣାନୁଶୀଳନ, ଅନୁକୂଳ ସେବା। ଗୁରୁଦେବ କୁହନ୍ତି ଅନୁକୂଳ ସେବା ଅର୍ଥ ଅନୁକୂଳ ବ୍ରଜ କୃଷ୍ଣଙ୍କର ସେବା। ଯଶୋଦା ମାତା ଯେଉଁ ସେବା କରିଥିଲେ, ସେବା ପ୍ରତିକୂଳ ହେବା ଉଚିତ ନୁହେଁ। ଯେଭଳି ଗତକାଲି ଶୁଣୁଥିଲେ ଆପଣ, ପ୍ରହ୍ଲାଦ ବି ଭଗବାନଙ୍କୁ ସ୍ମରଣ କରୁଥିଲେ, ଆସିନ୍ ପ୍ରଜଟନ ମହିନ ଏ ଆସିନ୍ ତିଷ୍ଠନ ଭୁଞ୍ଜନ ପ୍ରପିବନ, କଂସ ମଧ୍ୟ ସେୟା କରୁଥିଲା। ସମାନ ଶ୍ଳୋକ ଅଛି, ପଶ୍ୟ ତନ୍ମୟ ଜଗତ, କଂସ ତିନି ଜଗତରେ ଏ ତନ୍ମୟତା ହେଇଯାଉଥିଲା କୃଷ୍ଣଙ୍କୁ ଦେଖି, କିନ୍ତୁ ପ୍ରହ୍ଲାଦ ବି ତନ୍ମୟତା ହେଉଥିଲା। କିନ୍ତୁ ଏଇଟା ହେଉଛି ଅନୁକୂଳ, ପ୍ରହ୍ଲାଦଙ୍କର ଅନୁକୂଳ, କଂସର ପ୍ରତିକୂଳ। ତେଣୁ କି ବର୍ତ୍ତମାନ ପ୍ରଶ୍ନ କରିପାରନ୍ତି, ଯଶୋଦା ମାତା ପ୍ରତିକୂଳ ସେବା କଲେ ନା କାହିଁକି, ନା କୃଷ୍ଣ ଅତୃପ୍ତି ଅଛନ୍ତି? ଆନୁକୂଲ୍ୟନ କୃଷ୍ଣାନୁଶୀଳନ ଭକ୍ତିର ଉତ୍ତମ ନା, ଉତ୍ତମ ଭକ୍ତି କେମିତି ହେଲା? କୃଷ୍ଣ ତ ଅତୃପ୍ତ ରହିଗଲା, ଏଠି କହୁଛନ୍ତି ଅତୃପ୍ତ ଉତ୍ସୃଜ୍ୟ ତ୍ୟାଗ କଲେ ଜଗନ୍ନାଥ ସାଧ, ଯେଉଁ କୃଷ୍ଣଙ୍କୁ ତ୍ୟାଗ କରି ଧାଇଁ ଚାଲିଗଲେ, ତେଣୁ କୃଷ୍ଣ ଯେହେତୁ ଅତୃପ୍ତ ଅଛନ୍ତି ନିଶ୍ଚିତ ଭାବରେ ଏଇଟା ପ୍ରତିକୂଳ ସେବା ହେଲା ନା? ନା ନା, ଗୋସ୍ୱାମୀମାନେ କହୁଛନ୍ତି ନାଇଁ ନାଇଁ। ଯଶୋଦା ମାତାଙ୍କର ମନକୁ ବୁଝିବା ଜଗତର ଏତେ ସମ୍ଭବ ନୁହେଁ। ଯଦି କେହି ପ୍ରଶ୍ନ କରନ୍ତି କ'ଣ ଏଇ ଦୁଗ୍ଧଟା ଏତେ ବଡ଼ ଜିନିଷ ହେଇଗଲା, କୃଷ୍ଣଙ୍କୁ ଅତୃପ୍ତି କରିକି ଛାଡ଼ିଦେଇ ପଳେଇଗଲେ, ଏଇଟା କ'ଣ ଏତେ ବଡ଼ ଜିନିଷ? ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ତଦ୍ଭକ୍ଷ୍ୟ ପେୟାଦିଷୁ କାପି ଉପେକ୍ଷତି ଜୟା ପୁନଃ ସୋପି ସମେତୁ ଉପେକ୍ଷତାମ। ଯଶୋଦା ମାତାଙ୍କର ଏଭଳି ଉଦ୍ଦେଶ୍ୟ ଅଛି ଯେଉଁଥିପାଇଁ କି ସେ ଏଇ ଦ୍ରବ୍ୟ ଗୁଡ଼ିକୁ ତ୍ୟାଗ କରିଦେଇଗଲେ, ସେଇଟା କାହାର ବୋଧଗମ୍ୟ ନୁହେଁ, କି ସାଧାରଣ ଲୋକ ବୁଝିପାରିବେନି। କିଭଳି ନା, ଯଶୋଦା ମାତା କେବଳ ଏକମାତ୍ର ଜାଣନ୍ତି ସାଙ୍ଗେ ସାଙ୍ଗେ କାହ୍ନାର ଡବଲ ଲୋଲ ଅଛି, କୃଷ୍ଣ ସାଙ୍ଗେ ସାଙ୍ଗେ ଡବଲ ଲୋଲ କରିଦିଅନ୍ତି। ସେଇ ମାଙ୍କୁ ଏତେ ସ୍ନେହ ଆଦର କରି ସ୍ତନ୍ୟ ପିଉଥିଲେ ନା, ସେଇ ମାଙ୍କୁ ବର୍ତ୍ତମାନ ଚଢ଼ଉ କରିଦେବେ, ସାଙ୍ଗେ ସାଙ୍ଗେ କହିଦେବେ ମୋ ପାଇଁ ସେ ସୁଗନ୍ଧ ଦଧି ଯେଉଁ ଥିଲା ଏ ଦୁଗ୍ଧ ଆଣ। ତେଣୁ ଯଶୋଦା ମାତା ଜାଣନ୍ତି ସାଙ୍ଗେ ସାଙ୍ଗେ ମୁଁ ଯଦି ଆକୁ ଛାଡ଼ିକି ବର୍ତ୍ତମାନ ନ ଯିବି, ସେ ଦୁଗ୍ଧ ଯଦି ଉତୁରିଯିବ, ମୋର ସ୍ତନ୍ୟପାନ କଲା ପାନ କରିସାରିଲା ପରେ କାହ୍ନା ପାଇଁ ଆଉ ସେ ଦୁଗ୍ଧ ନଥିବ ନା, ସେ ସାଙ୍ଗେ ସାଙ୍ଗେ ମାଗିବ ମା ମୋତେ ସେ ଦୁଗ୍ଧ ଦିଅ, ମୁଁ କ'ଣ କରିବି? ମାନେ ସୁକ୍ଷ୍ମରେ କୃଷ୍ଣଙ୍କର କେତେ ବଡ଼ ସୁଖ ପାଇଁ ଏ ଅବସ୍ଥାରେ ତାଙ୍କୁ ଛାଡ଼ିଗଲେ, ଆପଣ ବିଚାର କରନ୍ତୁ। ଆଉ ଦ୍ୱିତୀୟରେ ଯେଉଁ ପଦ୍ମଗନ୍ଧା ଗାଭୀରେ ଦୁଗ୍ଧକୁ ମା ଆବର୍ତ୍ତ କରୁଥିଲେ, ମାଙ୍କ ଗୃହରେ ଯଶୋଦା ମାତାଙ୍କ ଗୃହରେ ନାରାୟଣ ଶାଳଗ୍ରାମ ହିଁ ଥିଲେ, ଏବଂ ଯଶୋଦା ମାତାଙ୍କର ଗୃହ ଭିତରେ ସ୍ୱତନ୍ତ୍ର ଗୋଟିଏ ଗୃହ ଥିଲା ଯେଉଁ ଗୃହରୁ କାହ୍ନା ଚୋରି କରୁଥିଲେ, ସେ ଗୃହଟା ସ୍ପେଶାଲ ଗୃହ, ଯେଉଁ ଗୃହରେ ନାରାୟଣଙ୍କ ସେବା ପାଇଁ ଆଉ କାହ୍ନାଙ୍କର ସେବା ପାଇଁ କେବଳ ଦଧି ଦୁଗ୍ଧ ମାଖନ ଏସବୁ ରୁହେ। ତେଣୁ କେହି ଯଦି ପ୍ରଶ୍ନ କରନ୍ତି ଠିକ୍ ଅଛି, ତାହେଲେ କୃଷ୍ଣଙ୍କର ସୁଖ ପାଇଁ ହିଁ ଯାଇଛନ୍ତି ପ୍ରକୃତରେ, ଅତୃପ୍ତ ଅବସ୍ଥାରେ ଯେଉଁ ଛାଡ଼ିଦେଇଗଲେ କୃଷ୍ଣଙ୍କର ମହତ ସୁଖ ପାଇଁ ଯାଇଛନ୍ତି। ଏଠି ଚକ୍ରବାଦ କହୁଛନ୍ତି, ପ୍ରେମଣା ବିଚିତ୍ର ପରିପାଟି ଉଦ୍ରିତାମ ବୋଧ୍ୟା ତଥା ପ୍ରେମବତୀ ଭି ରେବଜା। ପ୍ରେମର ଏଭଳି ବିଚିତ୍ର ପରିପାଟି କେବଳ ଯଶୋଦା ମାତା ଜାଣନ୍ତି, ପ୍ରେମିକ ଭକ୍ତ ଜାଣେ, ସେ କହିପାରିବ ନା ପ୍ରଭୁପାଦ କାହିଁକି ଏ ଜିନିଷ କଲେ। ହଁ, ଏ ରବିବାର ଦିନ ମୁଁ ଦେଖୁଥିଲି ପ୍ରଭୁପାଦଙ୍କର, ପ୍ରଭୁପାଦଙ୍କ ଆବିର୍ଭାବ ଦିନ ଦେଖୁଥିଲି ପ୍ରଭୁପାଦଙ୍କର ଗୋଟେ ଲେକ୍ଚର ମାୟାପୁରରେ, ସେ ମାଆଙ୍କ ନାମ ଭୁଲିଗଲି, ସେ ରୋଷେଇ କରନ୍ତି ପ୍ରଭୁପାଦଙ୍କ ପାଇଁ, ସେ ଇଣ୍ଟରଭ୍ୟୁ ଦେଉଛନ୍ତି। ମାନେ ପ୍ରେମୀ ଭକ୍ତର ପରିପାଟିଟା କେବଳ ପ୍ରେମୀ ଭକ୍ତ ଜାଣେ, ସେଥିପାଇଁ ତାଙ୍କ ସାଙ୍ଗେ ତାଙ୍କର ବିଚାରଧାରା କେହି ବୁଝିବାକୁ ଚେଷ୍ଟା କରିବା ନା, ବହୁତ ଖତରନାକ ଜିନିଷ। ସେ ରୋଷେଇ କରନ୍ତି ପ୍ରଭୁପାଦଙ୍କ ପାଇଁ, କି ବଲ୍ଲଭୀ ଦାସୀ, ମୁଁ ତ ଭୁଲିଯାଉଛି ତାଙ୍କ ନାମ, ସେ ଯାହା ବି ହୁଅନ୍ତୁ, ସେ ରୋଷେଇ କରୁଛନ୍ତି, ସେତେବେଳେ ଛୋଟ ରାଧା ମାଧବ ଥାନ୍ତି, ସେଦିନ ରୋଷେଇ ଡେରି ହେଇଯାଇଛି। ପ୍ରଭୁପାଦ ସବୁଠୁ ବେଶୀ ଭଲ ପାଆନ୍ତି ସୁପ୍ତା, କୁପ୍ତା ନୁହେଁ, କୁପ୍ତା କୋବିରେ ତିଆରି ହୁଏ, ସୁପ୍ତା କଲରାରେ ତିଆରି ହୁଏ, ସୁପ୍ତା ଏବଂ କଚୁଡ଼ି। କିନ୍ତୁ ତାଙ୍କୁ ପଚରାଯାଉଛି, ସେ ରୋଷେଇ କରନ୍ତି, ବହୁ ବର୍ଷ ରୋଷେଇ କରିଛନ୍ତି, ସେ କହୁଛନ୍ତି ପ୍ରଭୁପାଦ ସୁପ୍ତା ଭଲ ପାଆନ୍ତି, ଏବଂ ମୁଁ ସେଦିନେ ପ୍ରଭୁପାଦଙ୍କ ଖୁସି ପାଇଁ ସୁପ୍ତା ରୋଷେଇ କରିଛି ଏବଂ ମୋ ରୋଷେଇଟା ଟିକେ ଡେରି ହେଇଯାଇଛି। ପ୍ରଭୁପାଦ ତିନି ଜଣଙ୍କୁ ପଠେଇ ସାରିଲେଣି, କାହିଁକି ରୋଷେଇ ଡେରି ହେଲା, କାହିଁକି ରୋଷେଇ ଡେରି ହେଲା, ଯାହ ଶୀଘ୍ର ପ୍ରସାଦ ଧରିକି ଆସ। ଇଏ ତ ଭୟ କରିଗଲେଣି ଏବଂ ଡେରି ହେଇଯାଇଛି। ଶେଷରେ ପ୍ରଭୁପାଦ ଭୋଜନ କରିକି ପ୍ରଭୁପାଦ ଯାଆନ୍ତି ପରିକ୍ରମା କରିବା ପାଇଁ, ଯେତେବେଳେ ବାହାରନ୍ତି ସେତେବେଳେ ଇଏ ଯାଇ କାନ୍ଦି କାନ୍ଦି ପ୍ରଭୁପାଦଙ୍କ ଆଗରେ କାନ୍ଦୁଛନ୍ତି, ପ୍ରଭୁପାଦ ମୋର ଭୁଲ ହେଇଗଲା, ଆଜି ଟିକେ ରୋଷେଇ ଡେରି ହେଇଗଲା, ଆପଣ ଦୁଇ ଜଣ ଭକ୍ତଙ୍କୁ ପଠେଇଲେ। ପ୍ରଭୁପାଦ କହିଲେ ତୁ କ'ଣ ଭାବୁଛୁ ମୋର ଭୋଜନ ପାଇଁ ମୁଁ ଏକଥା କହିଲି, ନା ନା, ମୁଁ ତିନି ଜଣଙ୍କୁ ପଠେଇବାର ତାତ୍ପର୍ଯ୍ୟ ରାଧା ମାଧବ ଠିକ୍ ସମୟରେ ଭୋଜନ କରନ୍ତି ନା, ମୋର ଭୋଜନ ପାଇଁ ମୁଁ କହୁନି। କାରଣ ପ୍ରଭୁପାଦଙ୍କର ନିୟମ ଥିଲା ପ୍ରଭୁପାଦ ଦର୍ଶନ ଆରତୀ ପରେ ତିନିଟା ପରିକ୍ରମା କରୁଥିଲେ ଗୁରୁପୂଜା ସମୟରେ, ସେତେବେଳେ ତ ପ୍ରଭୁପାଦଙ୍କର ଏମିତି ଗୁରୁପୂଜା ହେଉନଥିଲା ନା। ପ୍ରଭୁପାଦ ସେତେବେଳେ ତିନି ଟାଇମ୍ ପରିକ୍ରମା କରିସାରିଲା ପରେ ସେ କହୁଛନ୍ତି, ପ୍ରଭୁପାଦ ସେ ବେଲ୍କୁ ବଜାନ୍ତି ଜୋର, ଆଉ ତାପରେ ନାଚନ୍ତି, ତାପରେ କ୍ଲାସ୍ ହୁଏ, କ୍ଲାସ୍ ପରେ ଭୋଗ, ଆଠଟା ସମୟରେ ଭୋଗ ଲାଗିସାରିଲା ପରେ ପ୍ରଭୁପାଦ ପ୍ରସାଦ ପାଆନ୍ତି। ସେଦିନ ଡେରି ହେଇଯାଇଛି, ପ୍ରଭୁପାଦ କହିଲେ ମୁଁ ରାଧା ମାଧବଙ୍କ ପାଇଁ କହୁଛି, ମୋ ପାଇଁ ମୁଁ କହୁନି, ତୁମେ କାହିଁକି ବିଚାର କରୁଛ ମୋ ପାଇଁ ମୁଁ ତିନି ଜଣ ଭକ୍ତଙ୍କୁ ପଠେଇଲି ମୋର ଖାଇବାଟା ଡେରି ହେଇଗଲା ବୋଲି। ଏଠି କହିବାର ତାତ୍ପର୍ଯ୍ୟ ପ୍ରେମୀ ଭକ୍ତମାନେ କେଉଁଭଳି ପ୍ରେମ ପରିପାଟୀରେ ପ୍ରଭୁଙ୍କର ସେବା କରିବା ପାଇଁ ଚାହାନ୍ତି, ସାଧାରଣ ସାଧକ ଜୀବ ତା ଦେହରେ ତାର ବୋଧଗମ୍ୟ ନୁହେଁ, ସେଥିରେ ସେ ପ୍ରବେଶ କରିପାରିବେନି। ତେଣୁ ଯଶୋଦା ମାତା ଯେଉଁ ଯାଉଛନ୍ତି, ପ୍ରକୃତରେ କୃଷ୍ଣଙ୍କର ବହୁତ ଉଚ୍ଚ ସୁଖ ପାଇଁ ଯାଉଛନ୍ତି, କୃଷ୍ଣ ଅଧିକ ସୁଖୀ ହେବେ। ଆପଣ ଯୁକ୍ତି କରି ଦେଖିବେ, କୃଷ୍ଣଙ୍କୁ ଯେଉଁ ଅତୃପ୍ତ ଅବସ୍ଥାରେ ଛାଡ଼ି ଦେଇକି ଚାଲି ଆସିଲେ, କୃଷ୍ଣଙ୍କର ଯେତେ ଦୁଃଖ ହେଇନି, ଯଶୋଦା ମାତାଙ୍କର ବେଶୀ ଦୁଃଖ ହେଇଛି। କାରଣ ଏଇ ଶ୍ଳୋକରେ କହୁଛନ୍ତି ନା, ସ୍ନେହ ସ୍ମୃତମ ସସ୍ମିତମ ଇକ୍ଷତି ମୁଖମ। ଯଶୋଦା ମାତା ଏ କୃଷ୍ଣଙ୍କର, କାରଣ କୃଷ୍ଣ ଯେତେବେଳେ ସ୍ତନ୍ୟପାନ କରୁଛନ୍ତି, ମୁଁ ତ ତାକୁ ସବୁ ଟୀକା ପଢ଼ିପାରୁନି, କାରଣ ଟୀକା ମୋର ଭୁଲ ହେଉଛି ପଢ଼ିବା, କିନ୍ତୁ ମୁଁ କାହିଁକି ପଢ଼ୁଛି ସେଇଟା ନ ପଢ଼ିଲେ ମୁଁ ମନରେ ସ୍ମରଣ କରିପାରିବିନି, ଏତେ କଥା କହିଛନ୍ତି ଗୋସ୍ୱାମୀମାନେ। ଜୀବ ଗୋସ୍ୱାମୀ କହୁଛନ୍ତି ଯେତେବେଳେ ସ୍ତନ୍ୟପାନ କରୁଛନ୍ତି, ତାଙ୍କର ଏଇଟାକୁ କଳ କୁହନ୍ତି ନା, ପାଟିର ଗୋଟେ ସାଇଡ଼ରୁ ସ୍ତନ୍ୟ ଗୁଡ଼ାକ, ଯଶୋଦା ମାତାଙ୍କର ଏତେ ସ୍ତନ୍ୟ ସ୍ଫୁରିତ କ୍ଷରିତ ହେଉଛି, କୃଷ୍ଣ ପିଇ ହିଁ ପାରୁନାହାନ୍ତି, ଏବଂ ସବୁ ଗୋଟେର ସାଇଡ଼ ଦେଇ ମୁଖର ଗୋଟେ ପାଖ ଦେଇ ଧାରାଧାରା ଧାରାଧାରିକି ବହୁଛି, ଏବଂ ଏତେ ଶୋଭା ଦେଖାଯାଉଛି, ଯଶୋଦା ମାତା କେବଳ ସେଇଆକୁ ଚାହିଁକି ରହିଛନ୍ତି। ଏଇ ଅବସ୍ଥାରେ ହିଁ ଦୁଗ୍ଧ ଆବର୍ତ୍ତ, ଏ ଦୁଗ୍ଧ ଉତରିଲା, ତେଣୁ ଯଶୋଦା ମାତା ଛାଡ଼ି ଦେଇକି ଚାଲିଗଲେ। ଆଚ୍ଛା, ବର୍ତ୍ତମାନ କେହି ପ୍ରଶ୍ନ କରିପାରନ୍ତି, ଜୀବ ଗୋସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି ଯେ ଯଶୋଦା ମାତା ଅନୁକୂଳ ସେବା କରିଛନ୍ତି ନା କିଭଳି, ନା ପିତରୋଚ ପୁତ୍ର ସହ ଆପାତ ଦୁଃଖ ସୁଡ଼ଭାପି ଅଦର୍କମ ଦେହଧନ ବିଦ୍ୟାଦି ସମ୍ପତ୍ତି ଅର୍ଥ କର୍ମାଣି ସଦୈବ ହତେ ତଚ୍ଚ ଔଷଧମ ପାୟନମ ସ୍ନପ ତାଡ଼ନା ଆଦି ପ୍ରସିଦ୍ଧମ। ମାନେ ଏ ଗୋଟେ ପାଠ କର ତାତ୍ପର୍ଯ୍ୟ, ଗୋସ୍ୱାମୀମାନେ କେତେ ସିଦ୍ଧାନ୍ତ ଦେଇଦେଉଛନ୍ତି ଯେ ମା ଏଟାରେ ପ୍ରସିଦ୍ଧ, ଏଇଟା ଗୋଟେ ମାନେ ଯାହା କହନ୍ତି ବ୍ଲାଇଣ୍ଡଲି ସମସ୍ତେ ଆକ୍ସେପ୍ଟ କରିବେ, ଯଶୋଦା ମାତା ଯାହା କରିଛନ୍ତି ଠିକ୍ କରିଛନ୍ତି ନା, କାହିଁକି ନା ସେ ଅନୁକୂଳ ସେବା କରିଛନ୍ତି। ମାତା ଆଉ ପିତା ଆପାତ ଦୁଃଖ ଦିଅନ୍ତି ଛୋଟ ପିଲାକୁ, କେଉଁ ଅବସ୍ଥାରେ, ଜୀବ ଗୋସ୍ୱାମୀ କହୁଛନ୍ତି ତିନୋଟି ଅବସ୍ଥାରେ, ଗୋଟେ ଅବସ୍ଥା ହେଉଛି ଔଷଧ ଖାଇବା ସମୟରେ, ଦେଖି ଛୋଟ ପିଲାଙ୍କୁ ଔଷଧ ଖାଇବା ସମୟରେ ମା ବେଳେବେଳେ ଜାବୁଟ ମାରିକି ହିଁ ଖୋଇଦିଏ, ସେ ଜାଣିଦିଅନ୍ତି ଛୋଟ ପିଲା ପ୍ରଥମ ଦିନ ଖୁଆ ହେଇଥିଲା ପିତା, ତାପର ଦିନ ଗୋଟେ ଦାନ୍ତ ତ ଖୋଲିବେନି, ଆପଣ ଚାମଚରେ ଔଷଧ ଦେବେ କେମିତି, ତେଣୁ ମା ଦୁଇଟା ପିଠିରେ ଥୋଇଦେଲେ ସେ ଆଁ କରିବ, କାନ୍ଦିବ, କାନ୍ଦିଲା ମାନେ ମା କ'ଣ କରିବ, ଗୋଟେ ଆଙ୍ଗୁଳରେ ଏମିତି ତାର ଦୁଇଟା ମୁଖକୁ ଧରିକି ଚାମଚ ପୁରେ, ଏବଂ ପିଲା ବି ଏତେ ଚାଲାକ୍, ସେ ଦେଖିବ ମୋଟେ ତଣ୍ଟରେ ନବନି, ଢକ୍ 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 କରୁଥିବ, ମା ଦୁଇଟା ପିଠିରୁ ବସେଇଲେ ନିଶ୍ୱାସଟା ନେଲା ଭିତରେ ଭିତରକୁ ଚାଲିଯିବ। ସେ କହୁଛନ୍ତି ତାଡ଼ନା, ଏ ଯେଉଁ ତାଡ଼ନା ଦେଲେ ଏଇଟା କେଉଁଥିପାଇଁ ଦେଲେ, ପୁତ୍ରର ମଙ୍ଗଳ ପାଇଁ। ତେଣୁ ଯଶୋଦା ମାତା ଯାହା କରିଛନ୍ତି ପୁତ୍ର ମଙ୍ଗଳ ପାଇଁ କରିଛନ୍ତି, ଛାଡ଼ିଦେଇ ଚାଲିଗଲେ ଅତୃପ୍ତି ଅବସ୍ଥାରେ ଆସିଲେ, କାରଣ କାହ୍ନା ପୁଣି କ୍ଷୀର ମାଗିବେ ନା, ସେ କ୍ଷୀର କେଉଁଠି ମିଳିବ, ଏବଂ କାହ୍ନା ସେ କ୍ଷୀର ଖାଇଲେ ବହୁତ ଅଧିକା ଶକ୍ତି ହେବ, ଆନନ୍ଦ ହେବ, ସୁଗନ୍ଧ ସେ ପୟ। ଆଚ୍ଛା, ଦ୍ୱିତୀୟ କହୁଛନ୍ତି ବିଦ୍ୟା, ବିଦ୍ୟା ପାଇଁ ବି ଦେଖିବେ ପିଲାଙ୍କୁ ମାଡ଼ ଦିଅନ୍ତି ମା ମାନେ, କାରଣ ଛୋଟ ପିଲା ସିଏ ଜାଣିନି ଏବଂ ଜୀବ ଗୋସ୍ୱାମୀ ବହୁତ ଟୀକା ଏହାର ଉପରେ ଦେଇଛନ୍ତି ଯେ ଇଏ ଦିନେ ବ୍ରଜର ରାଜା ହବ, ଇଏ ଯଦି ବର୍ତ୍ତମାନ ଶକ୍ତିମାନ ନ ହୁଏ କିଭଳି ରାଜ୍ୟ ପାଳନ କରିବ, ଇଏ କଥା ତ ସେ ଜାଣିନେ ନା କାନ ନା, ତେଣୁ ତାର ଶକ୍ତି ହବ ତାର ତାର ଭୋଜନ ପାଇଁ ହିଁ ତାଙ୍କୁ ତ୍ୟାଗ କରିକି ଗଲେ ଏ ଦୁଗ୍ଧକୁ ରକ୍ଷା କରିବା ପାଇଁ। ଆଉ ଔଷଧ ଆଉ ସ୍ନାନ, ସ୍ନାନ ସମୟରେ ଦେଖି ଥଣ୍ଡା ଦିନର ପିଲା ମୋଟେ ସ୍ନାନ କରିବା ପାଇଁ ଚାହେଁ ନା, ବୋହୁ ହୋଇ କାନ୍ଦିବ, ହେଲେ ମା ତାକୁ ତାର ପେଟରେ ସୋରିଷ ତେଲ ଦେଇକି ଜବରଦସ୍ତ ତାକୁ ସ୍ନାନ କରିବ ଏ ପିଲାର ମଙ୍ଗଳ ପାଇଁ। ତେଣୁ ଯଶୋଦା ମାତା ଯାହା କରିଛନ୍ତି ମଙ୍ଗଳ ପାଇଁ କରିଛନ୍ତି। ବର୍ତ୍ତମାନ ଗୋସ୍ୱାମୀମାନେ ଶିକ୍ଷା ଦେଉଛନ୍ତି ସାଧକ ପାଇଁ ଏଥିରୁ କ'ଣ ଶିକ୍ଷା କରିବାକୁ ପଡ଼ିବ, ଇଏ ତ ବହୁତ ସୁନ୍ଦର ଏ ଶ୍ଳୋକରେ ଶିକ୍ଷା। କର୍ମୀ ଜ୍ଞାନୀ ଯୋଗୀ ଆଉ ଭକ୍ତ ଏଟାଙ୍କୁ ପାର୍ଥକ୍ୟ କରିଦିଆହେଇଛି। କର୍ମୀ ଜ୍ଞାନୀ ଯୋଗୀ ସେ ଭଗବାନ ସହିତ ସମ୍ବନ୍ଧ କାହିଁକି ରଖନ୍ତି, ନିଜର ସ୍ୱାର୍ଥ ପାଇଁ। କର୍ମୀ ଜ୍ଞାନୀ ଯୋଗୀ କେବଳ ଭଗବାନଙ୍କ ସୁଖ ପାଇଁ ଭଗବାନଙ୍କ ସହିତ ସମ୍ବନ୍ଧ, ସେମାନଙ୍କୁ ଫାଇଦା ଘୋର କୁହାଯାଏ, ନିଜ ସିଦ୍ଧିଟା ପାଇଗଲା ପରେ ସେମାନେ ଆଉ ଭଗବାନ ସହିତ ସମ୍ବନ୍ଧ ରଖନ୍ତି। କିନ୍ତୁ ଭକ୍ତ କାହିଁକି ସମ୍ବନ୍ଧ ରଖେ, ଭକ୍ତ ଯେଉଁ ଭଗବାନ ସହିତ ସମ୍ବନ୍ଧ ରଖେ କେଉଁଥି ପାଇଁ, ଭଗବାନଙ୍କ ସୁଖ ପାଇଁ, ଭଗବାନଙ୍କ ସେବା ପାଇଁ। ତେଣୁ କର୍ମୀ ଜ୍ଞାନୀ ଯୋଗୀ ଏମାନେ ବିରହ ଅବସ୍ଥାରେ ସେବା କରିପାରିବେ ନା, କୃଷ୍ଣ ସହିତ ସମ୍ବନ୍ଧ ରଖନ୍ତିନି, କିନ୍ତୁ ଭକ୍ତ ମିଳନ ଆଉ ବିରହ ଦୁଇ ଅବସ୍ଥାରେ ସେବା କରେ। ତେଣୁ ଭକ୍ତ ଭଗବାନଙ୍କ ସେବା ପାଇଁ ଭଗବାନଙ୍କୁ ଛାଡ଼ିଦିଏ, ହିତକର୍ମୀ ଜ୍ଞାନୀ ଏଇଟା କରିପାରିବେ ନା। ଯଶୋଦା ମାତା କୃଷ୍ଣଙ୍କର ସେବା ପାଇଁ କୃଷ୍ଣଙ୍କୁ ଛାଡ଼ି ଚାଲିଗଲେ, ଯଶୋଦା ମାତାଙ୍କର ଅଧିକ ସୁଖ ଥିଲା କୃଷ୍ଣଙ୍କର ଅଧିକ ସୁଖ ନଥିଲା, ସେ କାହିଁ ଛାଡ଼ିଦେଲେ ନା କୃଷ୍ଣଙ୍କ ସୁଖ ପାଇଁ। ତେଣୁ ଭକ୍ତ ଭଗବାନଙ୍କ ସେବା ପାଇଁ ସେବାଟା ତାର ଏତେ ଗୁରୁତ୍ୱ ସେ ଭଗବାନଙ୍କୁ ଭୁଲିଯାଏ, ଭଗବାନଙ୍କୁ ତ୍ୟାଗ କରିଦିଏ ନା ପ୍ରଭୁଙ୍କର ସେବା, ପ୍ରଭୁ କିଭଳି ସୁଖୀ ହେବେ, ଇଏ ହେଉଛି ଶିକ୍ଷା। ଏବଂ ଚୈତନ୍ୟ ଚରିତାମୃତରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସିଧା ଚୈତନ୍ୟ ଚରିତାମୃତ ପଏଣ୍ଟ ନେଇଯାଇଛନ୍ତି, ତାଙ୍କ ଟୀକାରେ ଲେଖିଛନ୍ତି ଚତୁର୍ଥ ଅଧ୍ୟାୟ ଆଦି ଲୀଳା ପ୍ରୀତି ବିଷୟ ଆନନ୍ଦ ଏତିକି ଦେଇକି ଛାଡ଼ି ଦେଇଛନ୍ତି। ମାନେ ଆପଣ ଦେଖନ୍ତୁ କେତେ ସିଦ୍ଧାନ୍ତକୁ କିଭଳି ଗୋସ୍ୱାମୀମାନେ ଟାଣି ଆଣିକି ଦେଇଛନ୍ତି। ଆମେ ବହୁତ ସମୟରେ ଆମକୁ ସେବା ଦିଆଯାଏ, ଯେଉଁ ସେବାରେ ଆମେ ନା ଏଇଟା ଭଗବାନଙ୍କୁ ଛାଡ଼ିକି ଯିବାକୁ ପଡ଼ିବ, ମନ୍ଦିର ଛାଡ଼ିକି ଯିବାକୁ ପଡ଼ିବ, ଯେଭଳି ପ୍ରଭୁପାଦଙ୍କର ମୁଁ କହିଥିଲି ପୂର୍ବରୁ ଥରେ, ପ୍ରଭୁପାଦ ବୁକ୍ ଡିଷ୍ଟ୍ରିବ୍ୟୁସନ୍ ବମ୍ବେ ଯାଇକି ଓହ୍ଲାଇଛନ୍ତି, ସବୁ ଭକ୍ତ ଆସିକି ପହଞ୍ଚି ଯାଇଛନ୍ତି, ଜଣଙ୍କୁ ଖୋଜିକି ପାଉନାହାନ୍ତି ପ୍ରଭୁପାଦ, ସେ ଯାଇଛନ୍ତି ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିବା ପାଇଁ। ପ୍ରଭୁପାଦ ସେ ମାର୍କ କରୁଛନ୍ତି କୁଆଡ଼େ ଗଲେ କୁଆଡ଼େ ଗଲେ, କାରଣ ସମସ୍ତେ ଖୁସି ଯେ ପ୍ରଭୁପାଦ ଆସିବା ଆଜି ପ୍ରଭୁପାଦ ଦର୍ଶନ କରିବ। ଯେତେବେଳେ ସେ ଫେରିଲେ ପ୍ରଭୁପାଦ କହିଲେ ସେ ଭକ୍ତ କାହିଁକି ଦେଖୁନା ସେ କୁଆଡ଼େ ଯାଇଛନ୍ତି ନା ବୁକ୍ ଡିଷ୍ଟ୍ରିବ୍ୟୁ ନା, ସିଏ ହେଉଛି ଆକ୍ଚୁଆଲି ମୋର ପ୍ରିୟ, କାରଣ ସେ ମୋ ସେବାଟାକୁ ଗୁରୁତ୍ୱ ଦେଇଛି ମୋ ଅପେକ୍ଷା। ତ ଭକ୍ତ ଭଗବାନଙ୍କ ପାଇଁ ଭଗବାନ ସେବାଟାକୁ ସୁଖ ଦିଏ, କାରଣ ଭକ୍ତ ଭଗବାନଙ୍କୁ ସୁଖ ଦିଏ ନିଜ ସୁଖଟାକୁ ତ୍ୟାଗ କରି। ଯଶୋଦା ମାତା ନିଜ ସୁଖଟାକୁ ତ୍ୟାଗ କରିକି ଭଗବାନଙ୍କୁ ସୁଖ ଦେଲେ, ଯେତେ ଭଗବାନଙ୍କର ଭକ୍ତମାନେ ସେମାନଙ୍କର ସ୍ୱଭାବ ସେୟା। ବର୍ତ୍ତମାନ ଦୁଇ ତିନିଟି ଭକ୍ତଙ୍କର ଚରିତ୍ର ଆମେ ଆଲୋଚନା କରିବା, କାରଣ ବିଶେଷ କରି ଏଇ କ୍ଲାସ୍ରେ ଭକ୍ତ ଚରିତ୍ର କଥା ମଝିରେ ମଝିରେ ମୁଁ କହିବି। ମହାପ୍ରଭୁ ଯେତେବେଳେ ହରିଦାସ ଠାକୁରଙ୍କର ଚୈତନ୍ୟ ଭାଗବତରେ ହରିଦାସ ଠାକୁରଙ୍କ ଚରିତ୍ର କଥା କହୁଛନ୍ତି, ସେତେବେଳେ ଗୋଟିଏ ପଦ ଅଛି ଯେ ଭକ୍ତ ଚରିତ୍ର ଶୁଣିଲେ ଭକ୍ତି ହୁଏ। ସେତେବେଳେ ମହାପ୍ରଭୁ ଦୀର୍ଘ ବାର ବର୍ଷ କାଳ କେବଳ ଭାଗବତରେ ଧ୍ରୁବ ଆଉ ପ୍ରହ୍ଲାଦ ଚରିତ୍ର ଶୁଣିଛନ୍ତି, ଗଦାଧର ପଣ୍ଡିତଙ୍କ ନିକଟରେ ଯେତେ ଦିନ ଥିଲେ ଆଇତଟା ଆଉ କିଛି ଶୁଣୁନାହାନ୍ତି, ପ୍ରତିଦିନ ଆସିବେ ଧ୍ରୁବ ପ୍ରହ୍ଲାଦ ଚରିତ୍ର ଶୁଣି। ଭକ୍ତ ଚରିତ୍ର ଶୁଣିଲେ ଭକ୍ତି ହୁଏ, ଗୋଟିଏ ପଦ ଏଭଳିଆ ସୁନ୍ଦର ପଦ ଅଛି। ତେଣୁ ଯଶୋଦା ମାତା ଯେଉଁ ଛାଡ଼ିକି ଗଲେ କୃଷ୍ଣଙ୍କ ସୁଖ ପାଇଁ, ତାଙ୍କର ସୁଖକୁ ତ୍ୟାଗ କରିଦେଲେ, ଇଏ ହେଉଛି ସିଦ୍ଧାନ୍ତ, ଇଏ ଅନୁକୂଳ ସେବା। ପ୍ରୀତି ବିଷୟ ଆନନ୍ଦେ ତଦାଶ୍ରୟ ଆନନ୍ଦ, ପ୍ରୀତି ବିଷୟ ଆନନ୍ଦେ ତଦାଶ୍ରୟ ଆନନ୍ଦ, ନାହିଁ ତାହା ନାହିଁ ନିଜ ସୁଖ ବାଞ୍ଛାର ସମ୍ବନ୍ଧ, ତାହା ନାହିଁ ନିଜ ସୁଖ
বাঞ্ছার সম্বন্ধ নিরুপাধি প্রেম যাহাম তাহা এই রীতি নিরুপাধি প্রেম যাহাম তাহা এই রীতি প্রীতি বিষয় সুখে আশ্রয়ের প্রীতি প্রীতি বিষয় সুখে আশ্রয়ের প্রীতি
প্রীতি বিষয়ানন্দে তদ আশ্রয় আনন্দ মানে যে চারি রসর সেবক থিলে সখ্য দাস দাস সখ্য বাৎসল্য মাধুর্য এমানকর স্বভাব হচ্ছে একচুয়ালি আমি এইভাবে সেবা আমি যেমন ভগবান সেবা করছি যা কিছু করছি আমি কিছু আনন্দ না পাইলে আমি সেবা করি এটা আমার স্বভাব না এটা মতো ভাল লাগুনি সেবা মতো ভাল লাগুনি এটা করবি না কিন্তু ভগবান ভালো পাচ্ছে না এটা আমি বিচার করে পার যশোদা মাতাঙ্কর এই ভাব সখা মানঙ্কর এই ভাব গোপী মানঙ্কর এই ভাব প্রীতি বিষয় আনন্দে তদ আশ্রয় আনন্দ বিষয় হলে ভগবান আশ্রয় হলে ভক্ত বিষয়ের প্রীতি হলে ভগবানকর প্রীতি হলে তদ আশ্রয় আনন্দ ভক্তর প্রীতি ই হচ্ছে স্বভাব এবং তাহা নাই নিজ সুখ বাঞ্ছার সম্বন্ধ নিজ সুখ বাঞ্ছা বিলকুল নাই সেপাই যশোদা মাতা ছাড় দিয়ে চালি গেলে এবং নিরুপাধি প্রেম যাহা তাহা এই রীতি যেটি উপাধি রহিত প্রেম সেটা হচ্ছে তার এটা হচ্ছে রীতি এটা হচ্ছে তার নিয়ম এবং প্রীতি বিষয় সুখে আশ্রয়ের প্রীতি বিষয় সুখরে ভগবান সুখরে আশ্রয়ের সুখ হয়ে যায় এই চৈত্র চরিতামতরে বিশ্বনাথ চক্রবর্তী ঠাকুর তাঁর টিকার এত লেখি ছাড় দিয়েছেন নিজ প্রেমানন্দে কৃষ্ণ সেবানন্দ বাধে নিজ প্রেমানন্দে কৃষ্ণ সেবানন্দ বাধে সে আনন্দের প্রতিভক্তের হয়ে মহাক্রোধে সে আনন্দে প্রতিভক্তের হয়ে মহাক্রোধে কেতে সুন্দর কথা চৈতন্যচরিতামৃতে নিজ প্রেমানন্দে কৃষ্ণ সেবানন্দ বাধে যদি নিজ কৃষ্ণক সেবা করু করু নিজের কিছু প্রেম আনন্দ আসি যাচ্ছি সেতরে ভক্ত যে প্রেমিক ভক্ত বহু দুঃখ করে যেভাবে গোপী মানে যেতবে ভগবানক দর্শন করতে তাহলে তাঁর চক্ষুর লোতক আসে সে বহু দুঃখ মনে করতে কারণ আম চক্ষুর লোতক আসছে মানে আমার কৃষ্ণক সুখ দেওয়া পাই আমার বাধা আসিগাল কৃষ্ণ আমার মুখ দেখলে কেবে সুখী হবেন কেতে সফটল পয়েন্ট এটি কৌছেন সে নিজ প্রেমানন্দে কৃষ্ণ সেবানন্দ বাধে কৃষ্ণক সেবা করে যে আনন্দ পাওছে আমি এতে যদি কৃষ্ণক সুখরে প্রতিবন্ধক হল ভক্ত সাং সাং ক্রোধ করে এটি সে কৌছেন সে আনন্দর প্রতিভক্তর হয়ে মহাক্রোধে গোপী মানে ক্রোধ হয়ে যাতে আমি কৃষ্ণক দেখি আমার চক্ষুর লোতক আসি যাচ্ছি কৃষ্ণ আমি দেখলে আমার কোণ লাভ হব আমি সিনা আনন্দ হচ্ছে কৃষ্ণ দেখলে কোণ সুখ পাইবে সেপা সে মহাক্রোধ তাঁর সৃষ্টি হয়ে এটি কবার তাৎপর্য যে রসিক প্রেমী ভক্ত সে নিজ সুখ কেবে হলে দর্শন করেন না সব সময় কৃষ্ণ সুখ চাঁদ ভকতি বিনোদ বলে তব সুখ সার এতে তো বহু কথা আছে দুই তিনটি উদাহরণ আছে আপনার কুনি কেবল সংক্ষেপে কেদে যাচ্ছি মহাপ্রভু তার উদাহরণ দেখছেন ক্ষীরচোরা গোপীনাথের বালেশ্বরে নিত্যানন্দ প্রভুকে সম্বোধন করে কুমার সেবার মাহাত্ম্য যে ভক্ত কিভাবে নিজ সুখ পাই ভগবান ত্যাগ করে দিয়ে প্রকৃতরে নিজের সুখ দেখে না যেমন আমার গুরুদেব কুহতি সে কেশটা তো মু বহু খোঁজলি পাইলি গৌর কিশোদাস বাবুজি মহারাজঙ্ কথা বোধে সবাই ডাকিবে সেবক মানুষ এই আশা সেবা কর বর্তমানে এসে না আজ্ঞা আমার জপ সরি ଆମର ମାଳାହାରୁ ବାକି ରହିଛି, କିନ୍ତୁ ପ୍ରସାଦ ବେଲ ପ୍ରସାଦ ହେଇଗଲା ସବୁ ଆସିକି ପହଞ୍ଚି ସେବା ସେବା ପଢ଼ିଲା ମାନେ ଆମର ଜପ ଅଛି, ମାନେ ନିଜର ସୁଖ ପାଇଁ, ଯେମିତି ଆମ ସାଧାରଣ ସାଧକ ନିଜର ସୁଖ ପାଇଁ ସବୁ କିଛି କରିଦେବ, କିନ୍ତୁ ଯେଉଁ ଭଜନଟା ଦେଖାଉଛି ଏଇଟା ସେବାକୁ ବଞ୍ଚିତ କରିବା ପାଇଁ ନା ମୁଁ ଭଜନ କରି, କିନ୍ତୁ ପ୍ରସାଦ ସମୟରେ ନିଜେ ଚାଲି ଆସୁଛି ଆମେ, ସେ ସେଇ କଥା ହିଁ ଗୁରୁଦେବ ସବୁ ସମୟରେ କୁହନ୍ତି। ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ସମ୍ବୋଧନ କରିକି, ହେ ନିତ୍ୟାନନ୍ଦ ତୁମେ ବିଚାର କର, ମାଧବେନ୍ଦ୍ରପୁରୀ ଯିଏ ଗୋପାଳଙ୍କୁ ସ୍ୱୟଂ ପ୍ରକଟ କରେଇଲେ, ଯାହାଙ୍କ ସେବା ପାଇଁ ଗୋପାଳ ନିଜେ ବୃନ୍ଦାବନରେ ପ୍ରକଟିତ ହେଲେ, ଆଉ ଯିଏ ଏତେ ବଡ଼ ବିରକ୍ତି ତାଙ୍କ ସୁଖ ଦେଖିଲେ ନା, ତାଙ୍କର ଜିଦ ରଖିଲେ ନା, ମୁଁ ଏଡ଼େ ବଡ଼ ବିରକ୍ତି, ମୁଁ ଏଡ଼େ ବଡ଼ ତ୍ୟାଗୀ, ମୁଁ କୁଆଡ଼େ ଯାଏ ନା, ମୁଁ କାହାକୁ ମାଗେ ନା, ମୋତେ କୃଷ୍ଣ ଆଦେଶ କରୁଛନ୍ତି ଚନ୍ଦ୍ର ଆଣିବା ପାଇଁ ମୁଁ କେମିତି ଯିବି ନା। ମହାପ୍ରଭୁ ଗୋଟେ ସୁନ୍ଦର ପଦ କହିଛନ୍ତି, ପରମ ବିରକ୍ତ ମୌନୀ ସର୍ବତ୍ର ଉଦାସୀନ, ପରମ ବିରକ୍ତି ମୌନୀ ସର୍ବତ୍ର ଉଦାସୀନ, ଗ୍ରାମ୍ୟ ବାର୍ତ୍ତା ଭୟ ଦ୍ୱିତୀୟ ସଙ୍ଗହୀନ, ଗ୍ରାମ୍ୟ ବାର୍ତ୍ତା ଭୟ ଦ୍ୱିତୀୟ ସଙ୍ଗହୀନ। ମାଧବେନ୍ଦ୍ରପୁରୀ କେବେ ବଚନ କାହା କଥା କୁହନ୍ତି ନା, ମୌନି, କାହିଁକି ମୌନ ରୁହନ୍ତି ନା, ଗ୍ରାମ୍ୟ ବାର୍ତ୍ତା ଭୟରେ, କାଳେ ମୁଁ ସାଙ୍ଗରେ କାହା ସାଙ୍ଗରେ କଥା କଲେ ମୋତେ ଗ୍ରାମ୍ୟ ବାର୍ତ୍ତା କହିଦେବେ, ଆଉ ଦ୍ୱିତୀୟ ସଙ୍ଗହୀନ, ଯଦି କଥା କହିବି ମାନେ ହିଁ ଆଉ ଜଣେ ଆସିକି ପହଞ୍ଚିବ, କଥା ନ କହିବା ଏଇଟା ଭଲ, ବାସ୍ତବିକ ବେଶୀ ଯେଟା ଆବଶ୍ୟକ ସେତିକି କଥା କହିବେ, ଯେତିକି କଥା କହିବେ ମାନେ ଆଉ ଜଣେ ଆସିକି ପହଞ୍ଚିବ। ବଚନର ଏଭଳି ଗୋଟେ ଗୁଣ ଭଗବାନ ଦେଇଛନ୍ତି, ସେ ସଙ୍ଗୀ ଟାଣି ଆଣିବ ସାଙ୍ଗେ ସାଙ୍ଗେ, ଆପଣ ରାସ୍ତାରେ ବି ପାଗଳ ଭଳିଆ କିଛି କିଛି କହିକି ଯାଆନ୍ତୁ, ଆପଣ ପଛରେ ଗୋଟେ ଲୋକ ଆସିକି କହିଦେବ, କ'ଣ ଗପୁଛୁ କି, କିଛି ନ କହିକି ଯେ ତ କିଏ ଆସିବେ, ସଙ୍ଗ କେଭଳି ସଙ୍ଗ ନ ମିଳିବ ସେଥିପାଇଁ ସେ କଥା କହୁନଥିଲେ। କିନ୍ତୁ ଚିନ୍ତା କରନ୍ତୁ, ସିଏ ନିଜେ ଯିଏ ସଙ୍ଗ ଭୟରେ କାହାର ମୌନ ରହୁଥିଲେ, ସିଏ ନିଜେ ପୁଣି ପୁରୀକି ଆସିଛନ୍ତି, ପୁଣି କାହା ପାଖକୁ ମାଗିବା ପାଇଁ, ଚନ୍ଦନ ରାଜାଙ୍କୁ, ଯିଏ ଏଡ଼େ ବଡ଼ ବିରକ୍ତି ସବୁଠୁ ବଡ଼ ବିଷୟ ଲୋକଙ୍କ କତିକି ଆସିଛନ୍ତି, କାହା ସେବା ପାଇଁ, କୃଷ୍ଣ ସେବା ପାଇଁ, ନିଜେ ସୁଖଟାକୁ ଛାଡ଼ି ଦେଇଛନ୍ତି। ମହାପ୍ରଭୁ ନିଜ ମୁଖରେ ବହୁତ ପ୍ରଶଂସା କରୁଛନ୍ତି, ହେନ ଜନ ଗୋପାଳର ଆଜ୍ଞାମୃତ ପାୟା, ହେନ ଜନ ଗୋପାଳର ଆଜ୍ଞାମୃତ ପାୟା, ସହସ୍ର କୋଷେ ଆସିବୁଲେ ଚନ୍ଦନ ମାଗିଆ, ସହସ୍ର କୋଷ ଆସିବୁଲେ ଚନ୍ଦନ ମାଗିଆ, ଭୋକେ ରହେ ତବୁ ଅର୍ଣ୍ଣ ମାଗିଆ ନା ଖାଏ, ଭୋକେ ରହେ ତବୁ ଅର୍ଣ୍ଣ ମାଗିଆ ନା ଖାଏ, ହେ ନ ଜନ ଚନ୍ଦନ ଭାର ବହି ଲୟ ଯାଏ, ନ ଜନ ଚନ୍ଦନ ଭାର ବହି ଲୟ ଯାଏ। ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି, ଶେଷ ସିଦ୍ଧାନ୍ତ ଦେବେ, ପ୍ରଗାଢ଼ ପ୍ରୀତିର ଏଇ ସ୍ୱଭାବ ଆଚାର, ନିଜ ବିଘ୍ନ ନିଜ ସୁଖ ବିଘ୍ନାଦିର ନାକରେ ବିଚାର। ହେ ନିତ୍ୟାନନ୍ଦ, ଇଏ ହେଉଛି ପ୍ରେମର ଗୋଟିଏ ସ୍ୱଭାବ, ପ୍ରଗାଢ଼ ପ୍ରେମରେ ଏଇ ସ୍ୱଭାବ ଆଚାର, ଯାହାର ପ୍ରଗାଢ଼ ପ୍ରେମ ହେଉଛି ତାର ଆଚରଣ ଏଭଳି, ନିଜ ସୁକ୍ଷ୍ମ ବିଘ୍ନାଦିର ନାକରେ ବିଚାର, ମୋର ସୁଖ କ'ଣ ହେବ, ମୁଁ କୃଷ୍ଣଙ୍କୁ ପାଇବି କି ନା, ମୋର ଭଜନ ଏତେ ହେବ କି ନା, ମୁଁ ଏଇ ସେବା କଲେ ମୋର ଭଜନ କମିଯିବ, ନିଜ ସୁକ୍ଷ୍ମ ବିଘ୍ନାଦିର ନାକରେ ବିଚାର, ନିଜର ସୁଖ ବିଚାର କରେ ନା। ସେ ଉଦାହରଣ ଦେଉଛନ୍ତି, ଯିଏ ଗ୍ରାମ୍ୟ ବାର୍ତ୍ତା ଭୟରେ ଦ୍ୱିତୀୟ ଜନର ସଙ୍ଗ କରୁନଥିଲେ, ସିଏ କ'ଣ କରୁଛନ୍ତି ନା, ହେନ ଜନ ଗୋପାଳର ଆଜ୍ଞାମୃତ ପାୟା, ସହସ୍ର କୋଷେ ଆସି ବୋଲେ ଚନ୍ଦନ ମାଗିଆ, ଚନ୍ଦନ ମାଗିବା ପାଇଁ ସହସ୍ର କୋଷ ଆସିକି ବୁଲୁଛନ୍ତି, ଏବଂ ଭୋକେ ରହେ ତବୁ ଅର୍ଣ୍ଣ ମାଗିଆ ନା ଖାଏ। ଇଏ ଗୋଟେ ବିଚିତ୍ର ଜିନିଷ ମାଧବେନ୍ଦ୍ର ପୁରୀଙ୍କ ଜୀବନରେ, ସେ କେବେ ଭୋକ ରହିଛନ୍ତି, କେବେ ଅର୍ଣ୍ଣ ମାଗିନାହାନ୍ତି, କାହାକୁ ମାଗିନାହାନ୍ତି, କେବେ ମାଗିନାହାନ୍ତି, କିନ୍ତୁ କୃଷ୍ଣଙ୍କ ପାଇଁ ସେ ମାଗିଲେ। महाप्रभु कहते हेन जन चंदन भान बही लईजा जे माग दिन से चंदन भार को निजे बहिक ने महाप्रभु कहते कि बहिक ना उद्यम कर संगे एक बटी ना घाट दान दीते सेत उत्कल को आप पारे जीवे जमी सेल टैक्स गेट रो से भी गेट थी गेट मान राजा सेम कि रखी थे लोक कारण से बिहार है उत्तर प्रदेश एमपी है जीवे ना गोटे से कहते संगे एक बटी ना घाट दान दीते गोटे बटी भी ना कि तथापि उत्साह बड़ चंदन लया जाए केमती नहीं कि जीवी मत उत्साह प्रभु सुख सब त्याग कर दे महाप्रभु शेष बहुत कथा गुणगान कर ये हूँ सेवक जशोदमाता जी भाई निजर सुख को सब त्याग कर चलीगले कृष्ण सुखपे एवं प्रगाढ़ प्रेम ये स्वभाव आचार निज सुख विघ्न ना करे विचार निज सुख विघ्न से केवे करे ना जो प्रभुपाद शुणुली प्रभुपाद जो जा तांकर लगेज पत्र को से जो निशाड़ी ना कौन से सब फिंगी दे प्रभुपाद तो रास्ता पर ठिया है चिंता कर गुरुदेव मोर कथा हाँ हाँ डेबिट फिंगी दे प्रभुपाद पूरा पागल हो जाते कष्ट करी मुझी मो गुरुदेव बाणी प्रचार करने मुझे तथापि चिंता कर ना महाप्रभु निश्चित मत शक्ति देवे निज जीवन साधु मैंने निज सुख विचार केवे करना सी साधु जो मैंने वास्तविक आज भगवान भक्त होती निज सुख बांछाटा प्रथम छाड़ भक्त है ना आमर तो बिल्कुल फास्ट निज सुख कंडीशन मुझे रही मोर भजन हम कौन कले मोर भजन हम कौन ये चिंताटा प्रथम आस भक्तिर लक्षण नुह शेष भक्त राधाराणी सी कृष्ण सुखपाई कौन कहते केवल दुई तीन टी पद कहे आप देखते सब भक्त ये हम भावना ये कहार तात्पर्य या महाप्रभु निज मुखर राधाराणी भाव को शिक्षाष्ट कर चैतन्य चरितमृतर शेष लीलार नागणिया पना दुख सर्वांशे तार सुख नागणिया पना दुख सबे रांचे तार सुख आमार तात्पर्य तार सुख आमार तात्पर्य मोरे जदि दिल दुख तार हईल महासुख दुख मोर सुख वर्ज से दुख मोर सुख वर्ज राधाराणी कहते नागणी आपना दुख सबे बांछे तार सुख मु मो सुख कथा के विचार कर सबे बांछे कृष्ण कि सुख तार सुख आमर तात्पर्य सुख हूँ मोर तात्पर्य मोरे जदि दिल दुख तार हईल महासुख से दुख मोर सुख बढ़ मत दुख देखकर महासुख हूँ मोपा जो दुखटा अच्छी मोर सुख बढ़ मोर श्रेष्ठ सुख ये हूँ भक्त भाव सब समय आप देखते गुरुपदा गुरु व्यास पूजारी गुरुदेव जो लेक्चर कहते सी गोटे कथा कहते बास्तव आम से शुणुलु सब मेकानिकाल सब उपलब्धि करने आम से ज्ञान नाला गुरुदेव कहते प्रभुपाद मत ये विपद स्थित पक सी गुरुकृष्ण सुखरे अच्छा तेनाली आम बरण कर महासुख आम से सुख आमको टिके टैक्स आसला मैंने छाड़ दे पड़ेगा चौबीस घंटा डिस्कन आम लगेज बंधा ही रही एक्चुअली आम कृष्ण सुख ये भावना केवल संग कले जड़े प्रभु को यदि कृपा हुए जड़े गुरुकृष्ण कथा चिंता कर चिंता करिया बहुत कष्ट बहुत कष्ट देखो राधाराणी कहते जी मत दुख दे कि महासुख है यहाँ मोर सुख बर्ज ये हूँ भक्तर भाव एवं ଶେଷରେ ତିନୋଟି ପଦ ତାଙ୍କର କହିଛନ୍ତି, ଚାରୋଟି ପଦ, ମାନେ ନିଜକୁ କେଉଁ ସ୍ତରକୁ ନେଇଯାଇଛନ୍ତି ଆପଣ ବିଚାର ହିଁ କରିପାରିବେ। ରାଧାଣୀ କହୁଛନ୍ତି, ଯଦି କୃଷ୍ଣ ମୋ ଦ୍ୱାରା ସୁଖୀ ନୁହନ୍ତି, ଯଦି କୃଷ୍ଣ ଆଜି କହିଦିଅନ୍ତି ଯେ ନ କହିକି ବି ଯଦି ଏଭଳି କିଛି ଇଙ୍ଗିତ କରନ୍ତି ମୁଁ ରାଧାଙ୍କ ଦ୍ୱାରା ସନ୍ତୁଷ୍ଟ ନୁହେଁ, ମୁଁ ସେଇ ଗୋପୀ ଦ୍ୱାରା ସନ୍ତୁଷ୍ଟ, ମୁଁ କ'ଣ କରିବି? ରାଧାରାଣୀ ନିଜେ କହୁଛନ୍ତି, ମୁଁ କୃଷ୍ଣଙ୍କୁ ସୁଖ ଦେବେ, ଏଇଟା ମୋ ଜୀବନ ତାତ୍ପର୍ଯ୍ୟ। ସେ କହୁଛନ୍ତି
ଯେ ନାରୀ ବାଞ୍ଛେ କୃଷ୍ଣ ତାର ରୂପେ ସତୃଷ୍ଣା, ଯେ ନାରୀରେ ବାଞ୍ଛେ କୃଷ୍ଣ ତାର ରୂପେ ସତୃଷ୍ଣା, ତାରେ ନା ପାଇଆ ହୟ ଦୁଃଖୀ, ତାରେ ନା ପାଇଆ ହୟ ଦୁଃଖୀ, ମୁଇଁ ତାରେ ପାୟ ପଡ଼ି ଲୟା ଯାଉଁ ହାତେ ଧରି, ମୁଇଁ ତାରେ ପାୟ ପଡ଼ି ଲୟା ଯାଉଁ ହାତେ ଧରି, କ୍ରୀଡ଼ା କରାଉଁ ତାରେ କରେ ସୁଖୀ, କ୍ରୀଡ଼ା କରାଉଁ ତାରେ କରେ ସୁଖୀ।
ରାଧାରାଣୀ କଥା କହୁଛନ୍ତି, ଯଦି କୃଷ୍ଣ ମୋ ରୂପରେ ସନ୍ତୁଷ୍ଟ ନୁହନ୍ତି, ଯଦି ଆଉ କୌଣସି ଗୋପୀଙ୍କ ରୂପ ଦେଖିକି ସନ୍ତୁଷ୍ଟ ଅଛନ୍ତି ସେ ତୃଷ୍ଣା କରୁଛନ୍ତି ମୁଁ ଏଇ ଗୋପୀଙ୍କର ଯେ ସଙ୍ଗରେ ମୁଁ ଲୀଳା କରିବି, ତ ରାଧାରାଣୀ କହୁଛନ୍ତି ମୁଇଁ ତାର ପାଏ ପଡ଼ି ମୁଁ ସେଇ ଗୋପୀଙ୍କ ନିକଟକୁ ଯିବି, ତା ପାଦ ତଳେ ପଡ଼ି, ଦେଖନ୍ତୁ ମୁଇଁ ତାର ପାଏ ପଡ଼ି ଲୟା ଯାଉଁ ହାତେ ଧରି, ତାର ପାଦ ତଳେ ପଡ଼ି ତା ହାତକୁ ଧରିକି ନେବି, କ୍ରୀଡ଼ା କରାଉଁ ତାରେ କରୁ ସୁଖୀ, କୃଷ୍ଣଙ୍କ ସହିତ ତାଙ୍କୁ କ୍ରୀଡ଼ା କରେଇ ତାଙ୍କୁ ମୁଁ ସୁଖୀ। ଇଏ ହେଉଛି ରାଧାରାଣୀଙ୍କର ଭାବନା, କହିବାର ତାତ୍ପର୍ଯ୍ୟ ମୁଁ ଆପଣଙ୍କୁ ଉଦାହରଣ ଦେଉଛି, ଯେଉଁ ରସରେ ସାଧକ ହୁଅନ୍ତୁ ନାହିଁ କାହିଁକି, ତାଙ୍କର ମୁଖ୍ୟ ତାତ୍ପର୍ଯ୍ୟ ଆନୁକୂଲ୍ୟ କୃଷ୍ଣାନୁଶୀଳନ। ଏବଂ ଆଉ ଗୋଟେ ପଦ ରାଧାରାଣୀ କହୁଛନ୍ତି,
ଯେ ଗୋପୀ ମୋରେ କରେ ଦ୍ୱେଷ କୃଷ୍ଣର କରେ ସନ୍ତୋଷ, ଯେ ଗୋପୀ ମୋରେ କରେ ଦ୍ୱେଷ କୃଷ୍ଣ କରେ ସନ୍ତୋଷ, କୃଷ୍ଣ ଯାରେ କରେ ଅଭିଳାଷ, କୃଷ୍ଣ ଯାରେ କରେ ଅଭିଳାଷ, ମୁଇଁ ତାର ଘରେ ଯାଇଆ ତାରେ ସେ ବି ଦାସ ହୟା, ମୁଇଁ ତାରେ ଘରେ ତବେ ମୋର ସୁଖର ଉଲ୍ଲାସ, ତବେ ମୋର ସୁଖର ଉଲ୍ଲାସ।
ରାଧାରାଣୀ ଶେଷରେ ଏଇ କଥା ହିଁ କହୁଛନ୍ତି, ଏଠି କହିବାର ତାତ୍ପର୍ଯ୍ୟ ବହୁ ସମୟରେ ଆମର ନିରାଶ ମନୋଭାବ ଆସୁଛି, କିନ୍ତୁ ଯଦି ଆମେ ପ୍ରକୃତ ସାଧୁ ଗୁରୁକୃଷ୍ଣଙ୍କୁ ପ୍ରାର୍ଥନା କରିବା, ଗୁରୁକୃଷ୍ଣ ଆମକୁ ଏଭଳି ସଙ୍ଗ ଦେବେ ଯଦ୍ୱାରା କି ତାଙ୍କର ସୁଖ ପାଇଁ ହିଁ ଆମେ ପୁଣି ଚିନ୍ତା କରି ବସିବା, ନା ମୋତେ ଏଇ କାର୍ଯ୍ୟଟା କରିବାକୁ ପଡ଼ିବ। ସେଭଳି ରାଧାରାଣୀଙ୍କର ଦେଖନ୍ତୁ କିଭଳି ଭାବନା, ଯେ ଗୋପୀ ମୋରେ କରେ ଦୋଷ, ଯେ ଗୋପୀ ମୋତେ ଦ୍ୱେଷ କରୁଛି, ମୋତେ ଭଲ ପାଉନି, ଠିକ୍ ଅଛି ମୋତେ ଭଲ ନ ପାଉ, କିନ୍ତୁ କୃଷ୍ଣ କରେ ସନ୍ତୋଷ, କିନ୍ତୁ କୃଷ୍ଣକୁ ସନ୍ତୋଷ କରୁଛି, କୃଷ୍ଣ ଯାରେ କରେ ଅଭିଳାଷ, କୃଷ୍ଣ ଯଦି ତାଙ୍କୁ ଅଭିଳାଷ କରୁଛନ୍ତି ମୋର ସେ ଶତ୍ରୁ ବରଂ ହଉ, କିନ୍ତୁ ମୁଁ କ'ଣ କରିବି ନା ମୁଇଁ ତାର ଘରେ ଯାଏଁ ସେ ତାର ସେବୁ ଦାସୀ ହଇଁ, ମୁଁ ତା ଘରକୁ ଯିବି, ରାଧାରାଣୀ କହୁଛନ୍ତି ମୁଁ ତାର ଦାସୀ ହେଇକି ତାର ସେବା କରିବି, ଏବଂ ତେବେ ମୋର ସୁଖରେ ଉଲ୍ଲାସ, ତେବେ ଯାଇକି ମୋର ସୁଖ ହେବ। ତେଣୁ ଏଇଭଳି ଆମେ ଯଦି ବହୁତ ଏଇଭଳି ଉଦାହରଣ ଅଛନ୍ତି, ଆମେ ମୁଁ ଆପଣ ସଂକ୍ଷେପରେ ତିନୋଟି ଜିନିଷ କହିଲି, ପ୍ରକୃତରେ ଭଗବାନଙ୍କୁ ସୁଖ ଦେବା ପାଇଁ, କାହ୍ନାଙ୍କୁ ସୁଖ ଦେବା ପାଇଁ ଯଶୋଦାମାତା ଛାଡ଼ିକି ଚାଲିଗଲେ, ଏବଂ ଯଶୋଦାମାତା ତାଙ୍କର ନିଜ ସୁଖକୁ ତ୍ୟାଗ କରିଦେଲେ। ସେଥିପାଇଁ ଯଦିଓ କୃଷ୍ଣ ଅତୃପ୍ତ ଥିଲେ, ସେତେବେଳେ ଯଶୋଦା ମାତା ତାଙ୍କୁ ତ୍ୟାଗ କରି ଚାଲିଗଲେ। ଏବଂ ଏଠି ଆଉ ଗୋଟେ ସୁନ୍ଦର ଶିକ୍ଷା ଅଛି, ଯେଉଁ କ୍ଷୀର ଉତୁରିଗଲେ, କ୍ଷୀର କାହିଁକି ଉତୁରିଲେ? ଜଣେ ଭକ୍ତ କହୁଛନ୍ତି କ୍ଷୀର ବର୍ତ୍ତମାନ ଚିନ୍ତା କରୁଛନ୍ତି ମୋ ଜୀବନର, କାରଣ ସେ ଦେଖିଲେନି ନା କାନା ଉଠିଲେ ମାଆଙ୍କର ସ୍ତନ୍ୟପାନ କରୁଛନ୍ତି, ଆଉ ସେ ମାଆଙ୍କର ସ୍ତନ୍ୟପାନ କରିସାରିଲା ପରେ ଆଉ କ'ଣ ପେଟ ପୁରିଗଲେ ସେ କ'ଣ ମୋତେ ଆଉ କେବେ ପିଇବେ? ତେଣୁ ମୋ ଜୀବନର ଲାଭ କ'ଣ ଅଛି? ବରଂ ମୁଁ ଆତ୍ମହତ୍ୟା କରିବା ଦରକାର। ତେଣୁ ସିଏ କ'ଣ କରୁଛନ୍ତି ନା ନିଜେ ଉତୁରୁଛନ୍ତି। ଏବଂ ଯଶୋଦା ମାତା ଧାଇଁ ଧାଇଁକି ଆସିଛନ୍ତି ତାଙ୍କୁ ରକ୍ଷା କରିବା ପାଇଁ। ଏଠି ସିଏ ଲେଖୁଛନ୍ତି ଯେ ଯେଉଁ ଗୁରୁଦେବ ଆମକୁ ସାଧନ ଭଜନରେ ଲଗେଇଛନ୍ତି, ଯଦି ଆମ ଯେଉଁ ସେବା ଯେଉଁ ସାଧନ ଭଜନ ଦେଇଛନ୍ତି, ସାଧନ ଭଜନ ଅର୍ଥାତ ଏ ତାପ ଦେବା, ଏଇଟା ଗୋଟେ ତପସ୍ୟା। ଯେଉଁ ତପସ୍ୟା ଆମକୁ ସେ ଆମକୁ ପ୍ରଦାନ କରିଛନ୍ତି, ତପସ୍ୟା କରିବା ପାଇଁ କହିଛନ୍ତି, ଯଦି ସେଇ ତପସ୍ୟାରେ କରି ଆମେ ଗୁରୁକୃଷ୍ଣଙ୍କୁ ସନ୍ତୁଷ୍ଟ ନ କରିପାରିଲେ ଆମେ ଦୁଗ୍ଧ ଭଳି ଆମେ ମୃତ୍ୟୁବରଣ କରିବା ପାଇଁ ସଂକଳ୍ପ କରିବା ମାତ୍ରେ ହିଁ ନିଶ୍ଚିତ ସେଇ ଗୁରୁକୃଷ୍ଣ ଆସିକି ପୁଣି ଆମକୁ ସେବାରେ ନିଯୁକ୍ତ କରିବେ। କାରଣ ଯଶୋଦା ମାତା ସେ ଦୁଗ୍ଧଙ୍କୁ ବସେଇଥିଲେ ଚୁଲିରେ, ସେ ଦୁଗ୍ଧ ବର୍ତ୍ତମାନ ଆତ୍ମହତ୍ୟା କରିବା ସଦୃଶ ଯାଉଛନ୍ତି ଆତ୍ମହତ୍ୟା କରିବାକୁ। ତେଣୁ ରକ୍ଷା କଲେ କିଏ ସିନା ସେ ଯଶୋଦା ମାତା ଆସେ? ଏବଂ ସିଦ୍ଧାନ୍ତ ଆପଣ ଦେଖନ୍ତୁ, ବିଲକୁଲ ସେଇ ସିଦ୍ଧାନ୍ତ ଆମର ବୈଷ୍ଣବ ସିଦ୍ଧାନ୍ତ ଅଛି, ଯୋଗ୍ୟତା ବିଚାରେ କିଛୁ ନାହିଁ ପାଇ ତୁମାର କରୁଣା ସାର। ତା ପୂର୍ବର ପ୍ରାର୍ଥନା ରହିଲା, ଏ କେଉଁ ପ୍ରାର୍ଥନା? ଗୁରୁଦେବ କୃପା ବିନ୍ଦୁ ଧ୍ୟାନ, ଏଇଟା ନା? ହଁ, ଯଦି ମୋର କୃପା ନ ହବ, ମୋର ତ ଯୋଗ୍ୟତା କିଛି ନାହିଁ, କରୁଣା ନହେଲେ କାନ୍ଦିଆ କାନ୍ଦିଆ ପ୍ରାଣ ରଖିବା, ମୁଁ ପ୍ରାଣ ରଖିବିନି। ଯେତେବେଳେ ବ୍ୟକ୍ତି ଏଭଳି ସଂକଳ୍ପ କରିବ, ନିଶ୍ଚିତ ଗୁରୁକୃଷ୍ଣ ଆସି ତାଙ୍କୁ ସେବାରେ ନିଯୁକ୍ତି କରିବେ। ତେଣୁ ବର୍ତ୍ତମାନ ଏଇ ଶ୍ଲୋକ ପରେ ଯଶୋଦା ମାତା ବର୍ତ୍ତମାନ କ'ଣ କରିଛନ୍ତି? ଦୁଗ୍ଧଟାକୁ ଯେଉଁ ଆବର୍ତ୍ତିତ ହେଉଥିଲା ଯେଉଁ ଦୁଗ୍ଧ, ତାକୁ ରକ୍ଷା କରିବାକୁ ଯାଇ ରକ୍ଷା କରିବାକୁ ଧାଇଁ ଯାଇଛନ୍ତି, କାହ୍ନାଙ୍କୁ ଛାଡ଼ି ଦେଇଛନ୍ତି, କାହ୍ନା ଅତୃପ୍ତ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ କାହ୍ନା କ'ଣ କଲେ ଆଉ ଯଶୋଦା ମାତା କ'ଣ କଲେ, ବର୍ତ୍ତମାନ ଗୋଟେ ଶ୍ଲୋକରେ ଅଧା ଅଧା କୁହାଯାଇଛି। ଶ୍ଲୋକ ଛଅ, ସଂଜାତ କୋପ ସ୍ଫୁରିତ ଅରୁଣାଧରମ ସନ୍ଦସ୍ୟ ଦଦଭି ଦଧିମନ୍ଥନ ଭାଜନମ ଦଧିମନ୍ଥନ ଭାଜନମ ଭିତ୍ୱା ମୃଷାସୁ ଦୃଶଦସ୍ନ ନାରହୋ ଜଘାସ ହୟାଙ୍ଗମ ଅନ୍ତରଙ୍ଗତ। ସଂଜାତ କୋପ ସ୍ଫୁରିତ ଅରୁଣାଧର, ଏ ତୃତୀୟ ଐଶ୍ୱର୍ଯ୍ୟକୁ ବର୍ତ୍ତମାନ ତ୍ୟାଗ କଲେ। ପ୍ରଥମ ଯଶୋଦା ମାତାଙ୍କ ନିକଟରେ ବର୍ତ୍ତମାନ ଦେଖାଉଛନ୍ତି, ଜଗତର ସମସ୍ତଙ୍କୁ ଦେଖାଉଛନ୍ତି, ଶୁଦ୍ଧ ସତ୍ତ୍ୱେ ସ୍ୱରୂପ ସ୍ୱରୂପତ୍ୱେପି କୋପେନ, ଭଗବାନଙ୍କର ଶରୀର କ'ଣ, ଭଗବାନଙ୍କର ଯାହା କୁହନ୍ତି କନଷ୍ଟିଚ୍ୟୁସନ୍ କ'ଣ ନା ସଚିତ୍ ଆନନ୍ଦମୟ। ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ସେ ଶୁଦ୍ଧ ସତ୍ୟମୟ, ଶୁଦ୍ଧ ସତ୍ତ୍ୱରେ କୌଣସି ମାଇକ୍ ଜିନିଷ ପ୍ରବେଶ କରିବା ନା, କାମ କ୍ରୋଧ ଲୋଭ ମୋହ ଏଗୁଡ଼ା ପ୍ରବେଶ କରିବା ନା। କିନ୍ତୁ ଭଗବାନ ଶୁଦ୍ଧ ସତ୍ତ୍ୱ ହେଇ ମଧ୍ୟ ଶୁଦ୍ଧ ସତ୍ୱ ସ୍ୱରୂପତ୍ୱେ ଅପି କୋପେନ, କ୍ରୋଧ କଲେ। ଆଚ୍ଛା, ଏ କ୍ରୋଧଟା ଯେଉଁ କରୁଛନ୍ତି ଏଇଟା ସତ୍ୟ କି ମିଥ୍ୟା? ସତ୍ୟ କି ମିଥ୍ୟା? ଆଚ୍ଛା, ମିଥ୍ୟାରେ ମିଥ୍ୟା ନା ନା ମିଥ୍ୟା ନୁହେଁ ଗୋସାମାରେ କିନ୍ତୁ ମିଥ୍ୟାରେ ଦେଖି ଆପଣ ଗୋଟେ ଘର ଭିତରେ କ୍ରୋଧ କଲେ, ଆରେ ଲୋକ କ୍ରୋଧ କରେ, ଜଣକୁ ଜଣେ ଦେଖିଲେ ଜଣଙ୍କର କ୍ରୋଧ ଆସେ, କ୍ରୋଧଟା କେବେ ଅଟୋମେଟିକ ଷ୍ଟାର୍ଟ ହୁଏନି। କେହି ନାହାନ୍ତି କାନା ଏଠି ଯାହା କରିବେ, କେହି ଘରେ ଦେଖୁନାହାନ୍ତି ନା, ଯଶୋଦା ମାତା ପଳେଇ ଯାଇଛନ୍ତି ନା। ଯଦି ମିଥ୍ୟା ହେଇଥାନ୍ତା, ମିଥ୍ୟାରେ ଜଣେ କ୍ରୋଧ କରେ, ଆକ୍ସନ କରେ, ଡ୍ରାମା କରେ, ସେ ଜଣକୁ ଦେଖିବା ପାଇଁ କରେ ନା, ଆଉ କେହି ନାହାନ୍ତି ସେ ମିଥ୍ୟାରେ କେମିତି ଏ ଜିନିଷଟା କରିବେ। ଯଦିଓ ଏଠି କୁହାଯାଇଛି ଭିତ୍ୱା ମୃଷାଶ୍ରୁ, ଭୟ କରିକି ମୃଷା ଅଶ୍ରୁ ଅର୍ଥ ମାନେ ମିଥ୍ୟା ଅଶ୍ରୁ ଇଏ କରୁଥିଲେ, କିନ୍ତୁ ତାକୁ ସନ୍ଧି ବିଷ କରି ଜୀବଗୋସ୍ୱାମୀ କହୁଛନ୍ତି ଅମୃଷାଶ୍ରୁ, ପ୍ରକୃତରେ ସେ କାନ୍ଦୁଥିଲେ। ସଂଜାତ କୋପ ସ୍ଫୁରିତ ଅରୁଣାଧରମ, କାହ୍ନାଙ୍କର ଏତେ କ୍ରୋଧ ଆସିଲା ସଞ୍ଜାତ କୋପ, ଏତେ କ୍ରୋଧ ଭଗବାନ ତିନି ବର୍ଷର ବାଳକ ଏତେ କ୍ରୋଧ ତାଙ୍କର ଆସେ। ଏବଂ ସ୍ଫୁରିତ ଋଣାଧର ଓଷ୍ଠବଢ଼ କମ୍ପମାନ ହେଲା। ଏଇ ଦୁଇଟା ଜିନିଷ ବର୍ଣ୍ଣନା କରାଯାଇଛି ଦୁଇଟା ଜାଗାରେ ଭାଗବତମରେ। ଆଉ କାହାର ଓଷ୍ଠ କମ୍ପମାନ ହେଇଥିଲା? ସମାନ ବୟସର ବାଳକ, ପାଞ୍ଚ ବର୍ଷର ବାଳକ ଧ୍ରୁବ, ଧ୍ରୁବଙ୍କର ଚରିତ ପଡ଼ିବେ, ଧ୍ରୁବଙ୍କର ସେଭଳି ଓଠ କମ୍ପମାନ ହେଲା। କିନ୍ତୁ ଧ୍ରୁବଠୁ ବି ଭଗବାନ ଆହୁରି କାହ୍ନ ଆହୁରି ବଳିଗଲେ। ସେ ବର୍ତ୍ତମାନ କ'ଣ କରୁଛନ୍ତି ନା, ସଞ୍ଜାତ କୋପ ସ୍ଫୁରିତ ଅରୁଣଧର, ଅରୁଣ ଅଧର ଅଧର ଏ ଲାଲ ବର୍ଣ୍ଣର ଅଧର ସ୍ଫୁରିତ କମ୍ପମାନ ହେଲା, ଏତେ କ୍ରୋଧ ହେଇଗଲା। ଆଉ ସନ୍ଦସ୍ୟ ମାନେ ଆକ୍ରମ୍ୟ, କ'ଣ କଲେ ନା ଦଦ୍ଭି ଦାନ୍ତକୁ ଦଧିମନ୍ତନ ଭାଜମ, ଦାନ୍ତକୁ ଓଠରେ ଚାପିକି ଧରିଲେ ସନ୍ଦସ୍ୟ, ଏତେ କ୍ରୋଧ ହେଇଗଲେ। ଆକ୍ସନ୍ ନୁହେଁ ମାନେ ଭଗବାନ ଏହା ଦ୍ୱାରା ସମସ୍ତଙ୍କୁ ଦେଖାଉଛନ୍ତି, ମାନେ ଦେଖ ମୁଁ ଶୁଦ୍ଧ ସତ୍ୟ ବିଗ୍ରହ ହେଇ ମଧ୍ୟ ମୁଁ କ୍ରୋଧ କରୁଛି। ଏବଂ କ୍ରୋଧ କରି କ'ଣ କଲେ, ଦଦ୍ଭି ଦଧିମନ୍ତ ଭାଜନ, ଯେଉଁ ଦଧି ଭାଣ୍ଡଟା ଥିଲା ତାକୁ ଭାଙ୍ଗିବା ପାଇଁ ଗଲେ। କେଉଁଥିରେ ନା ଦୃଶ ଦସ୍ନା, ଦସ୍ନା ଅର୍ଥ ଶିଳପୁତ୍ର ତାଙ୍କୁ କୁହାଯାଏ, ଶିଳପୁଆ ଆମର ଓଡ଼ିଆରେ କୁହନ୍ତି, ଶିଳ ତାର ପୁତ୍ର, ଯେଉଁଟା ଶିଳ ଶିଳପୁତ୍ର ତାକୁ ଜୀବ ଗୋସ୍ୱାମୀ କହୁଛନ୍ତି, ଚକ୍ରଜାତ କହୁଛନ୍ତି। ମାନେ ଯୋଗମାୟ ଏମିତି ଲୀଳା କରିଛନ୍ତି, ପ୍ରକୃତରେ ଦଧି ଯେଉଁ ମନ୍ଥନ କରାଯାଏ ସେ ଗୃହରେ କରାଯାଏ। କେଉଁ ଗୃହରେ? ଯେଉଁ ଠାକୁରଙ୍କ ଗୃହରେ ଦଧି ମନ୍ଥନ କରାଯାଏ। ଆଜି କେହି ନାହାନ୍ତି ନା, ଯଶୋଦା ମାତା ଚାହୁଁଛନ୍ତି ମୁଁ ଏଭଳି ଜାଗାରେ ଦଧି ମନ୍ଥନ କରିବି, କାହ୍ନାକୁ ଦେଖିପାରିବି, ମୋ ଘର କାମ ଦେଖିପାରିବି, ସମସ୍ତଙ୍କୁ ଚାହିଁପାରିବି, ତେଣୁ ସେ ବାରଣ୍ଡାକୁ ନେଇ ଆସିଛନ୍ତି। ଏବଂ ସେ ଯେଉଁଠି ଦଧି ମନ୍ଥନ କରୁଛନ୍ତି, ଯୋଗମାୟାଙ୍କ ଦୟାରୁ ସେଇ ପାଖରେ ହିଁ ଗୋଟିଏ ପଡ଼ିଛି, କ'ଣ ନା ଶିଳପୁତ୍ର, ମାନେ ଶିଳ ଯେଉଁଠି ବାସନ ଏ ବେସର ପାଟଣ ପଟାଯାଏ, ସେ ପୁତ୍ରଟା ଆଖି ଆଗରେ ପଡ଼ିଗଲେ, ଆଖି ଆଗରେ କାହ୍ନାଙ୍କର। କିନ୍ତୁ କାହ୍ନା ଜାଣିପାରୁନାହାନ୍ତି ତାଙ୍କ ପାଇଁ, ସେ ଯେଭଳି ଶିଳପୁତ୍ର ଧରିଛନ୍ତି ତାଙ୍କ ପାଇଁ ଗୋଟେ ବାଡ଼ି ମଧ୍ୟ ସେଠି ପଡ଼ିଛି। ଏବଂ ଶିଳପୁତ୍ରଟାକୁ କେହି ପକେଇ ନାହାନ୍ତି, କିନ୍ତୁ ବାଡ଼ିଟାକୁ କାହ୍ନା ନିଜେ ପକେଇଛନ୍ତି। ଇଏ ପରେ ଆସିବ, ଯେତେବେଳେ ଯଶୋଦା ମାତା ବାଡ଼ି ଧରିବେ, ଗୋସାଇମାନେ କହୁଛନ୍ତି ବାଡ଼ିଟା କିଏ ଆଣିକି ସେଠି ପକେଇଥିଲା, ସେ ସାଧାରଣ ବାଡ଼ି ନୁହେଁ, ସେ ମଣି ଯଷ୍ଟି। ଆଉ କାହ୍ନା ନିଜେ ଖେଳି ଖେଳି ଯଷ୍ଟିଟାକୁ ତା ପୂର୍ବ ଦିନ ସନ୍ଧ୍ୟାବେଳେ ସେଇଠି ପକେଇ ଦେଇକି ଯାଇଛନ୍ତି। ସେ ଜାଣନ୍ତିନି ଯେ ସେଇଟା ହିଁ ତାଙ୍କ ପାଇଁ ଗୋଟେ କାଳ ହବ, ସେ ଜାଣନ୍ତିନି। କିନ୍ତୁ ଶିଳପୁତ୍ରଟାକୁ ଧରିକି କାହ୍ନା କ'ଣ କଲେ ନା, ସ୍ଫୁରିତ ଅରୁଣଧର ବଦ୍ଭି ଦନ୍ତକୁ ଏ ଦଦ୍ଭି ସନ୍ଦସ୍ୟ, ଦାନ୍ତକୁ ପୁରା ଚାପିଛନ୍ତି ଅରୁଣଧରରେ, ଏବଂ ଶିଳପୁତ୍ରକୁ ଧରିକି ଆଗେ ଦଧି ଭାଣ୍ଡକୁ ଗଲେ। ଗୋସାଇମାନେ କହୁଛନ୍ତି ଆଗେ ଉପରଟାକୁ ବାଡ଼େଇଲେ, ତ ଉପରଟାକୁ ବାଡ଼େଇଲେ ଟଙ୍କିଣୀ ସାଉଣ୍ଡ ହେଲା, ଏ ଡରିଗଲେ, କାରଣ ଯଶୋଦା ମାତା ପାଖକୁ ଯାଇଛ ନା, ଯଶୋଦା ମାତା ଫେରିନାହାନ୍ତି, ଏ ଫେରିବା ଭିତରେ ସେ କେତେ କାଣ୍ଡ କରିସାରିଲେଣି ଦେଖନ୍ତୁ। ଯେତେବେଳେ ଆବାଜ ହେଲା ସେ ଜାଣିଦେଲେ, ଭୟ କଲେ, ମାଆଙ୍କ ପାଖ କାଳେ ଚାଲିଯିବ କି ଆବାଜଟା, ଏତେ ଚାଲ ଭଗବାନ ତ ସବୁ ଜାଣନ୍ତି ନା। ଦଧି ଦେଖିବେ, ଯେତେବେଳେ ଦଧି ମନ୍ଥନ କରାଯାଏ, ଭାଣ୍ଡ ଫୁଲ୍ କରି ମନ୍ଥନ କରାଯାଏ ନା, କାରଣ ମନ୍ଥନ ବେଳେ ଦଧିଟା ଉପରକୁ ଉଠିବେ ଏମିତି, ତେଣୁ ଅର୍ଦ୍ଧାଧିକ ଅଛି, ତେଣୁ କାହ୍ନା ବାଡ଼େଇ 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 ଆସିଲେ ଉପର ତଳକୁ, ଯେଉଁଠି ଆବାଜ କମ୍ ହେଲା, ମାନେ ଯେଉଁଠି ଦଧି ଅଛନ୍ତି ସେଇ ଶିଳପୁତ୍ରରେ ତଳ ଦେଶକୁ ନିମ୍ନ ଦେଶକୁ ବାଡ଼େଇଦେଲେ, ସେଠି ଆବାଜ ଆଉ ହବନି, ଯଶୋଦା ମାତା କାନକୁ ଯିବନି, ବାଡ଼େଇଦେଲେ। ଏବଂ ଏଠି କହୁଛନ୍ତି ଭିତମ ବାଡ଼େଇଲେ ବାଡ଼େଇଲେ, ପୁଣି କାନ୍ଦିଲେ କାହିଁକି, ଏ ତିନିଟା ରୋଲ ଗୋଟେ ଅଦ୍ଭୁତ ରୋଲ, ଇଏ ଗୋଟେ ଲୀଳା ଏଭଳି, ଯିଏ ଓଠରେ ଦାନ୍ତକୁ ଚାପିକି ଧରିକି ଶିଳାକୁ ବାଡ଼େଇଛନ୍ତି, ସେ ପୁଣି ବୋ ଭାଇ କାନ୍ଦୁଛନ୍ତି, ଆଉ ପୁଣି କ'ଣ କରୁଛନ୍ତି ନା, ଜଘାସ ଭକ୍ଷିତ ହୟଙ୍ଗମ, ହୟଙ୍ଗମ ଅର୍ଥ ସଦ୍ୟ ମାଖନକୁ ଖାଉଛନ୍ତି ଅନ୍ତର୍ଗତ ଗୃହକୁ ଯାଇକି। ଆଚ୍ଛା, ଯିଏ ଏତେ କ୍ରୋଧି ଏଣେ ଦାନ୍ତକୁ ଚାପିକି ଧରି ଓଠରେ ବାଡ଼େଇକି ଶିଳପୁଆରେ ଭାଙ୍ଗିଲେ, ଏଣେ ଆଖିରୁ ଅଶ୍ରୁ ବହୁଛି, ସେଣେ ମାଖନ ଖାଉଛନ୍ତି, ମାନେ ସିନ୍ଟା ଆପଣ ଦେଖନ୍ତୁ, ଏଇଟା କାହିଁ କରୁଛନ୍ତି ନା ଗୋସ୍ୱାମୀ ମାନେ କହୁଛନ୍ତି ବିଲକୁଲ ପ୍ରତିପାଦନ କରିଦେବେ ମା ମୁଁ ଏଇ ଯେଉଁ କାର୍ଯ୍ୟ କଲି ମୋର କିଛି ଦୋଷ ନାହିଁ ତୁ ଏକମାତ୍ର ଦାୟୀ ମୋର କିଛି ଦୋଷ ନାହିଁ ଆଚ୍ଛା ଭାଙ୍ଗି ତ ଦେଲେ ଭାଙ୍ଗି ଦେଇକି କାହିଁକି ସେଠି ରହିଲେନି ନା ସେ ଜାଣନ୍ତି କାହା ଜାଣନ୍ତି ମୁଁ ଭାଙ୍ଗିଦେଲି ସିନା ଦେଖି ଛୋଟ ପିଲା ଗୋଟେ କାର୍ଯ୍ୟ କରିସାରିଲା ପରେ କ୍ରୋଧଟା ଥିଲା ନା କ୍ରୋଧଟା ଶାନ୍ତି ହେଇଗଲା ମାନେ କ'ଣ ହବ କ୍ରୋଧ ଶାନ୍ତି ପରେ ପୁଣି ମନ ସ୍ଥିର ଜରି ମୁଁ କାହିଁକି ଏଟା କଲି ଯେତେବେଳେ ଭାଙ୍ଗିଗଲା ଦହି ସବୁ ବୋହିବାକୁ ଲାଗିଲା ଦଧି କାହ୍ନାଙ୍କର ମାନେ ଏଇ ତିନିଟା ଜିନିଷ ଗୋଟେ ପରେ ଗୋଟେ ସିନ୍ ଆଗେ ଓଠଟାକୁ ଚାପିକି ଧରିଲେ କ୍ରୋଧରେ ଦଧି